ॐ नमो भगवते वासुदेवाय श्रीमद्भागवतम दशम स्कंद 48 अध्याय श्लोक 59 अंश मिले क्वेमा स्त्रियो वनचरी व्यभिचार दुष्टा कृष्णे कोचैष परमात्मनिरूढभावः मनुष्यरो अनुभजतो अविदुषोऽपि साक्षात् क्या श्रेय तनुति अगतराज इवोपयुक्तः केवा स्त्रियो वनचरी व्यभिचार दुष्टः कृष्णे क्वचैष परमात्मनिरूढभावः नन्वीश्वरो अनुभजतो अभिदुषो साक्षात् श्रेय तनुत्यगतराज इवोपयुक्तः स्त्रियो वनचारी व्यभिचार दुष्टः कृष्णे क्वचैष परमात्मनिरूढभावः मनुष्यरानुभजतो विदुषोऽपि साक्षात् जगतराजीवोपयुक्तः हरे कृष्ण उपस्थन बंद मातृवृंद शुणु आम भागवत कथा को स्वागत जनाऊु ये जो पांचटी श्लोक अच्छा 58-63 छटी श्लोक पांचटी श्लोक कह जाए ये हूँ गोपी मान महिमा गोपी मान महात्मा के उन्नत स्थित अच्छा गत काली आम शुणु गत काली 58 श्लोक कहुई कापरंग तनुभूत गोपीबोध गोपीगोपबोध्यो ये उन्नत स्थित तथापि उद्धव मन मानला ना 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 मुझे कहीदेली सीटा अविचार कहीदेली परिवर्तन करे ତାଙ୍କର ସହିତ ଆହୁରି ଉନ୍ନତ କ'ଣ ନା ତାଙ୍କର ପାଦଧୂଳିକୁ ଆମେ ସମାନ ହୋଇପାରିବା ନାହିଁ ସିଏ ଆମ ସହିତ କ'ଣ ସମାନ ହେବେ ତାଙ୍କର ପାଦଧୂଳି କାମନା କରିବେ ଭଗବାନ ପ୍ରାର୍ଥନା କରିବେ ପ୍ରଭୁ ଗୋଟେ ତାଙ୍କୁ ଗୋଟେ ବୃନ୍ଦାବନରେ ଗୋଟେ ଗୁଳ୍ମ ଲତା ଗୋଟେ କରିଦିଅନ୍ତୁ ମୋତେ ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି ସେଇଭଳି ଭାବରେ କେତେ ଉଚ୍ଚ ସ୍ଥିତିରେ ସିଏ ଅଛନ୍ତି ଗୋପୀମାନେ ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଅଠାବନ ଶ୍ଳୋକ ଆମେ ଗତକାଲି କହିଥିଲେ ଏ ଶ୍ଳୋକରେ କୁହାଯାଉଛି କୁଏ ମା ସ୍ତ୍ରୀ ବନଚରୀ ବ୍ୟଭିଚାର ଦୁଷ୍ଟା କୁଅ ଇମା ଇମାନଙ୍କର କଥା କ'ଣ କହିବା ଆର ପ୍ରକୃତ ଅର୍ଥ ହେଉଛି ଅଲଗା ପ୍ରକୃତ ଅର୍ଥ ଆସିବ କ'ଣ ନା ପ୍ରକୃତ ମାନେ ବାହାରକୁ ଦେଖିବାକୁ ଗଲେ ଇଏ କହିବେ ବ୍ୟଭିଚାରୀ ବ୍ୟଭିଚାରୀ ଦୁଷ୍ଟା ଅବ୍ୟଭିଚାରୀ ଇମାନଙ୍କର ବ୍ୟଭିଚାରୀ ଭଗବାନଙ୍କର ଉନ୍ନତ ଭକ୍ତ ସେଠି କୌଣସି ଅପବିତ୍ରତା ଅଛି ତାର ମାନେ ଆଚାର୍ଯ୍ୟମାନଙ୍କ ଟୀକାରୁ ବୁଝିବା କଥା ନହେଲେ ଯଦି ଆକ୍ଷରିକ ଅର୍ଥ ନେଇଯିବା ଇଏ ହେଉଛନ୍ତି ବ୍ୟଭିଚାରୀ ବୋଲି କୁହାଯାଉଛି ମାନେ କ'ଣ ବ୍ୟଭିଚାରୀ କୁଏ ମା ସ୍ତ୍ରୀ ଓ ବନଚରୀ ବନରେ ଚରୁଛନ୍ତି ଏମାନେ ବନରେ ରହୁଛନ୍ତି ଏତେ ଉନ୍ନତ ନୁହନ୍ତି ବନସ୍ତରୀ ବହୁତ ନିମ୍ନ ସ୍ତରର ବ୍ୟଭିଚାରୀ ଦୁଷ୍ଟା ବହୁତ ବ୍ୟଭିଚାର ପିଲାବେଳେ ଲାଗୁଛି ଦୁଷ୍ଟା ଦୁଷ୍ଟା ଦୃଷ୍ଟା ନୁହଁ ଦୁଷ୍ଟା
ଦୁଷ୍ଟ ମାନେ ଦୁଷ୍ଟ ବ୍ୟକ୍ତି, ଦୁଷ୍ଟା ବ୍ୟକ୍ତି ମାନେ ସବୁ, ଏହାର ଅର୍ଥ ହେଉଛି ଏଇଟା ଦୂଷିତା। କୃଷ୍ଣେ କୋଚୈସେ ପରମାତ୍ମନି ରୂଢ଼ ଭାବ, କୃଷ୍ଣ ଭଗବାନ ସେ କେଉଁଠି ମାନେ କେଉଁଠି କୃଷ୍ଣ ଚ ଏସ ପରମାତ୍ମ ହେଉଛି ପରମାତ୍ମନି, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପେ ରହିଛନ୍ତି ଭଗବାନ, ଏବଂ ରୂଢ଼ ଭାବ ତାଙ୍କର କେତେ ତାଙ୍କ ସହିତ ଯୁକ୍ତ ରହି ଯୁକ୍ତ ହେଇଛନ୍ତି ସେମାନେ, ରୂଢ଼ ଭାବ ସବୁଠୁ ଶ୍ରେଷ୍ଠ ଭାବ ତାଙ୍କର ରହିଛି। ନନୁ ଈଶ୍ୱର ଅନୁଭୂତ ତ ବିଦୁଷ ଅପି ସାକ୍ଷାତ, ଈଶ୍ୱର ଭଗବାନଙ୍କ ସହିତ ଯେଉଁମାନେ ଭଜନ କରିବେ ଅନୁଭୂତ ତ ଅବିଦୁଷ ଅପି, ଅବିଦୁଷ କହିଲେ ବିଦ୍ୱାନ ବ୍ୟକ୍ତି ଯେଉଁମାନେ ନୁହନ୍ତି ମୂର୍ଖ ବ୍ୟକ୍ତି, ଅବିଦୁଷ ଅପି ସାକ୍ଷାତ ଭଗବାନ ଭଜନ କଲା ମାନେ ଶ୍ରେୟ ତନୋତି, ଶ୍ରେୟ ପ୍ରଦାନ କରିବେ, କାହିଁକିନା ସେ ହେଉଛି ଅଗଧରାଜ। ଅଗଧରାଜ କହିଲେ ଅଗଧ ହେଉଛି ଔଷଧ, ଔଷଧମାନଙ୍କ ଭିତରେ ସମ୍ରାଟ ଅଗଧରାଜ, ଅଗଧରାଜ ଇବ ଉପଯୁକ୍ତ। ଜଣେ ମୂର୍ଖ ବ୍ୟକ୍ତି ମଧ୍ୟ ଯଦି ଔଷଧ ଖାଇଦେବ ସେ ଜାଣିନାହିଁ ସେ ଔଷଧ କେମିତି ଭଲ କରିବ ରୋଗକୁ, କିନ୍ତୁ ସେ ରୋଗ ଭଲ ହୋଇଯିବ। ଆଉ ଇଏ ହେଉଛି ଅଗଧରାଜ, ଖାଲି ଔଷଧ ନୁହେଁ, ଇଏ ହେଉଛି ଶ୍ରେଷ୍ଠ ଔଷଧ। ଶ୍ରେଷ୍ଠ ଔଷଧ ଜଣେ ଯଦି ବ୍ୟବହାର କରିବ ସେ ଜାଣିପାରିବ ନାହିଁ କେମିତି ସେ କ'ଣ ରୋଗକୁ କେମିତି ଭଲ କରୁଛି, କିନ୍ତୁ ସେ ଅଟୋମେଟିକାଲି ଭଲ ହୋଇଯିବ। ସେହିଭଳି ଭାବରେ ଅବିଦୁଷ ଅପି ସାକ୍ଷାତ, ଯେଉଁମାନେ ବିଦ୍ୱାନ ବ୍ୟକ୍ତିଙ୍କ କଥା ଛାଡ଼ନ୍ତୁ, ବିଦ୍ୱାନ ବ୍ୟକ୍ତି ସେମାନେ ଜାଣିବେ ଭଗବାନଙ୍କର ଶରଣ ଯିବେ, ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଙ୍କ ପ୍ରପଦ୍ୟତେ ବାସୁଦେବ ସରମିତି ସମହାତ୍ମା ସୁଦୁର୍ଲଭ, ଏଭଳି ମହାତ୍ମା ବହୁତ ଦୁର୍ଲଭ, ଖାଲି ଦୁର୍ଲଭ ନ ସୁଦୁର୍ଲଭ ବୋଲି କୁହାଗଲା। ବହୁନାମ ଜନ୍ମନାମନ୍ତେ ଅନେକ ଜନ୍ମ ବିତି ଯାଉଛି ତାଙ୍କୁ ଏ ଜାଣିବା ପାଇଁ, ଏତିକି କଥା ଖାଲି ଭଗବାନ ହେଉଛନ୍ତି ବାସୁଦେବ ହେଉଛନ୍ତି ସବୁକିଛିର ମୂଳ, ଏତିକି ଜାଣିଛେ ଯେ ଜାଣିବ ସେ ହେଉଛନ୍ତି ସବୁଠାରୁ ମହାତ୍ମା, ସେ ମହାତ୍ମା ସୁଦୁର୍ଲଭ। ଆମେ ଯଦି ହିସାବ କରିବା 760 କୋଟି ଲୋକ ଅଛନ୍ତି ପୃଥିବୀ ପୃଷ୍ଠରେ 2018 ମସିହାର ଜନଗଣନାରେ, ବର୍ତ୍ତମାନ ଆହୁରି କେତେ ହେଇଯିବଣି, ତାହେଲେ ବର୍ତ୍ତମାନ କେତେଜଣ ମହାତ୍ମା ତା ଭିତରେ ବାହାରିବେ ଯିଏ ଜାଣିବେ ବାସୁଦେବ ହେଉଛନ୍ତି, ବାସୁଦେବ ହେଉଛି ସବୁ ସବୁକିଛିର ମୂଳ, ବାସୁଦେବ କ'ଣ ବହୁନାମ ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଙ୍କ ପ୍ରଭୃତି, ବାସୁଦେବ ସର୍ବମିତି, ବାସୁଦେବ ହେଉଛନ୍ତି ସବୁକିଛି, ଆଉ କିଛି ନୁହଁ, ଆଉ କିଛି ନାହିଁ, କେବଳ ବାସୁଦେବ। ଏଭଳି ମହାତ୍ମା ସୁଦୁର୍ଲଭ, କେତେଜଣ ବାହାରିବେ, ଆହୁରି ଯିଏ କହିବ ବାସୁଦେବ ହେଉଛନ୍ତି ସବୁକିଛି, ସିଏ ବା ଯେ ଏଇଟା ମୂର୍ଖଟା, ଲକ୍ଷ ଲକ୍ଷ ଭୋଟ୍ ଦିଆଯିବ କୋଟି କୋଟି ଲୋକ କହିବେ ଏଇଟା ମୂର୍ଖଟା, ଏଇଟା ଜାଣିନାହିଁ, ବାସୁଦେବ ଫାସୁଦେବ କିଛି ନାହିଁ କିଛି, ଏଇଭଳି ଭାବରେ କୁହାଯିବ। ତେଣୁ ସବୁଠାରୁ ବିଶ୍ୱର ଖାଲି ପୃଥିବୀ ପୃଷ୍ଠର ନୁହଁ, ବିଶ୍ୱର ସବୁଠାରୁ ମହାନ ବିଦ୍ୱାନ ବ୍ୟକ୍ତି କିଏ ହେଉଛନ୍ତି ଉଦ୍ଧବ, ବୁଦ୍ଧି ସତମ, ବୁଦ୍ଧିମାନ ଭିତରେ ସେ ହେଉଛନ୍ତି ଶ୍ରେଷ୍ଠ, ଶ୍ରେଷ୍ଠ ବୁଦ୍ଧିମାଲା ସିଏ, ସିଏ ଏଇଟାକୁ କହୁଛନ୍ତି। କୁମା ସ୍ତ୍ରୀଓ ବନଚରୀ ବ୍ୟଭିଚାର ଦୃଷ୍ଟା, କୃଷ୍ଣେ କୁଚୈଷ ପରମାତ୍ମ ନିରୂଢ଼ ଭାବ, ନନୁ ଈଶ୍ୱର ଅନୁଭୂତ ଅଭିଦୁଷୋପି ସାକ୍ଷାତ, ଶ୍ରେୟ ତନୋତି ଅଗଧରାଜ ଇବ ଉପଯୁକ୍ତ। ଅଗଧରାଜ ସମସ୍ତେ ବର୍ତ୍ତମାନ ଚାହୁଁଛନ୍ତି କେମିତି ଗୋଟେ କରୁଣାର ଔଷଧଟି ମିଳିଯାଆନ୍ତା କି, କରୁଣା ପାଇଁ ସେମାନେ ଛଟପଟ ହେଉଛନ୍ତି, ଯଦି ଔଷଧଟା ମିଳିଯାଆନ୍ତା ତାହେଲେ କେମିତି କ'ଣ ହେବ, ବାଡ଼ି ବାଡ଼ି ପୁରୀ ସବୁ ଇଏ ହେବେ, ଔଷଧ ଆସିଛି ଲିମିଟେଡ଼ ଷ୍ଟକ୍, ଏ ଯାହା ବି ହେବ ବର୍ତ୍ତମାନ ଯଦି ବାହାରିବ କେତେ, ଯଦି ବୁର୍ଲାରେ ଗୋଟେ ଜାଗାରେ ମିଳିଯିବ ଔଷଧ ମିଳୁଛି, ହା କେତେ ଭିଡ଼ ହେବ କୁହା ନଯାଏ। ଆଗକାଳରେ ରଷିଆରେ କ'ଣ ହେଉଥିଲା, ସେମାନେ ସବୁ କମ୍ୟୁନିଷ୍ଟ କଣ୍ଟ୍ରିରେ ସବୁ ଜିନିଷ କଣ୍ଟ୍ରୋଲ ମିଳୁଥିଲା, କଣ୍ଟ୍ରୋଲ ଦୋକାନ ଲାଇନ ଲାଇନ୍ ଲାଗିବ, ଲାଇନ୍ କେତେ ଲାଇନ୍ ସବୁ ବ୍ୟାଙ୍କରେ ଡିପୋଜିଟ୍ କରିବା ପାଇଁ ଟଙ୍କା ଲାଇନ୍ରେ ଦେବାକୁ ପଡ଼ୁଥିଲା, ଏବେ ସବୁ ଚେଞ୍ଜ ହୋଇଗଲାଣି, ଆଉ ଠିଆ ହେବାକୁ ପଡ଼ିବନି, ଆପଣ ବସିବେ ତୁମକୁ ଡାକିବେ ସିଏ। ତେଣୁ ଏ ଲାଇନ୍ ଯଦି ମନେକର ଗୋଟେ କ'ଣ ଗଣ୍ଡଗୋଳ ହୋଇଗଲା, ଅସୁବିଧା ହୋଇଗଲା, ଲାଇନ୍ ତେଲ ଫେଲ ନାହିଁ ହୋଇଗଲା, ବନ୍ଦ ହୋଇଯିବ, ଅସୁବିଧା ମିଳିବନି, ଆଉ ଦେଖିବ ଲାଇନ୍ ଲାଗିଥିବ। ତେଣୁ
ଏ ସାମାନ୍ୟ ଔଷଧ ପାଇଁ ଯଦି ଭଲ ହେଇଯିବ, ଆଉ ଅଗଧରାଜ କଥା କ'ଣ କୁହାଯିବ? ଅଗଧରାଜ କହିଲେ ଶ୍ରେଷ୍ଠ ଔଷଧ, ଅଗଧରାଜ ଭଗବାନ ହେଉଛନ୍ତି ଅଗଧରାଜ, ଭାଗବତଙ୍କୁ କୁହାଗଲା ନାହିଁ ଦଶମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ଅତ୍ର ଅଳ୍ପ କେତୋଟି ଶ୍ଳୋକରେ କହିଦେଲେ। ତେଣୁ ଇଏ କହୁଛନ୍ତି ପରୀକ୍ଷିତ ମହାରାଜ କହୁଛନ୍ତି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହୁଛନ୍ତି ନିବୃତ୍ତୈରୂପଗୀୟମାନା ଭବୋ ସଦା ଶ୍ରୋତ୍ର ମନୋ ବିରାମାତ୍ କହ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍ ତୁମାନ ବିରଜେତ ବିନା ପଶୁଘ୍ରାତ୍। ଇଏ ହେଉଛି ନିବୃତ ତର୍ଷେଇର। କେତେ ଜଣ ନିବୃତ ତର୍ଷେଇର ଲୋକ ଅଛନ୍ତି? ସମସ୍ତେ ତୃଷ୍ଣା ପଛରେ ଧାଉଁଛନ୍ତି, ମୃଗ ତୃଷ୍ଣା ପଛରେ ଧାଉଁଛନ୍ତି ଭୌତିକ ଜଗତରେ। ଯେଉଁମାନେ ସେ ତୃଷ୍ଣାରୁ ମୁକ୍ତ ହେଇଛନ୍ତି, ନିବୃତ ହେଇଛନ୍ତି, ସେମାନେ ଭଗବାନଙ୍କର ଗୁଣଗାନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଯେଉଁମାନଙ୍କର ନିବୃତ ହେଇ ନାହିଁ, ତୃଷ୍ଣାରୁ ନିବୃତ ହେଇ ନାହାନ୍ତି, ଭବ ରୋଗ ରହିଛି ଭବ ସଦା, ତାଙ୍କ ପାଇଁ ଇଏ ଔଷଧ ଭବ ସଦା। ଶ୍ରୋତ୍ର ମନୋବିରାମାତ୍, ଏଇଟାକୁ ଶୁଣିବା ମାତ୍ରକେ ଭଗବାନ କଥା ତାହେଲେ ମନକୁ ଆନନ୍ଦ ପ୍ରଦାନ କରିବ। ଖାଲି ରୋଗକୁ ରୋଗ ଭଲ ହେଇଯିବ ତାହା ନୁହଁ, ବହୁତ ଆନନ୍ଦରେ। ଆମେ ସାଧାରଣତଃ ଯେଉଁମାନେ ରୋଗୀ ଅଛନ୍ତି ତାଙ୍କୁ ବିଭିନ୍ନ ପ୍ରକାର କଷ୍ଟ ସ୍ୱୀକାର କରିବାକୁ ପଡ଼ିବ, ଏଇଟା କରିବ ନାହିଁ ସେଇଟା କରିବ ନାହିଁ ସେଇଟା କରିବ ନାହିଁ, ଏସବୁ ଖାଇବ ଏମିତିଆ ଖାଇବ ସେମିତି ଖାଇବ ନାହିଁ, ମନ ଇଚ୍ଛା ଖାଇବ ନାହିଁ, ତାପରେ ଏମିତି ହେବ ନାହିଁ ସେମିତି, ବିଭିନ୍ନ ପ୍ରକାର ରିଷ୍ଟ୍ରିକ୍ସନ୍ ସବୁ ରହିଛି। ଔଷଧ ମଧ୍ୟ କଡ଼ୁ ଔଷଧ ଯେଉଁ ରହିଛି, ଆୟୁର୍ବେଦିକ ଔଷଧ ସବୁ ରହିଛି, କଟୁ ଔଷଧ ସବୁ ରହିଛି, ଖାଇବେନି ପିଲାମାନେ ଖାଇବେ ନାହିଁ, ସେଥିପାଇଁ କ୍ୱିନାଇନ୍ ଯେଉଁଠୁ ରହିଛି ମ୍ୟାଲେରିଆ ପାଇଁ କ୍ୱିନାଇନ୍ ଔଷଧ ରହିଛି, ତାକୁ କ'ଣ ସୁଗାର ପିଲ୍ ଦିଅନ୍ତି, ସୁଗାରରେ ବୁଡ଼େଇକି ଦିଅନ୍ତି, ଏତେ କଟୁ। ଆମେ ସବୁଦିନ କଟୁ ଔଷଧ ଖାଉଛୁ। ତେଣୁ ଏଇ ଯେଉଁ ରହିଛି ଔଷଧ କେହି ଖାଇବେ ନାହିଁ, କିନ୍ତୁ ଇଏ ଭଗବାନଙ୍କର ଔଷଧ ଏଭଳି ବହୁତ ମାନେ ବ୍ୟବହାର ସେବନ କଲେ ମଧ୍ୟ ବହୁତ ଆନନ୍ଦଦାୟକ। ଭଗବାନ କଥା ଯେଉଁ ଶୁଣିବ ଏଇଟା କ'ଣ କଷ୍ଟଦାୟକ? ବହୁତ କଷ୍ଟରେ ଶୁଣିବା ଆଉ, ଭଗବାନ କଥା ପାନ କରିବେ ଶୁଣିବା କଥା ଉଠୁ ନାହିଁ, ସେଠି ପାନ କରିବେ ଭଗବାନ କଥା, କଥାକୁ କର୍ଣ୍ଣ ମାଧ୍ୟମରେ ପାନ କରିବେ ସେମାନେ, କେତେ ଆନନ୍ଦ। ଶ୍ରୋତ୍ର ମନ ବିରାମାତ୍, କର୍ଣ୍ଣକୁ ଆନନ୍ଦ ଦିଏ। ଆମର ସୁଶ୍ରୀମନ୍ତ ରାଧାକୁ ସେ ମହାରାଜ କହନ୍ତି, ଯଦି ସୁନ୍ଦର ସ୍ୱରରେ ଗାନ କରାଗଲା ତାହେଲେ ସେ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ, ଏବଂ ଯଦି ତାର ଅର୍ଥକୁ ଜଣେ ବୁଝିଯିବ ତାହେଲେ ମନ ଏବଂ ହୃଦୟକୁ ଆନନ୍ଦ ପ୍ରଦାନ କରିବ। ଏତେ ତାର ଅର୍ଥ ରହିଛି, ମନକୁ ଛୁଇଁଯିବ ହୃଦୟକୁ ଛୁଇଁଯିବ ସେ ଅର୍ଥ, ଏତେ ତାର ରହିଛି। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଅନେକ ଅର୍ଥ ରହିଛି ଭାଗବତମ୍, ଏଭଳି ଶାସ୍ତ୍ର ଇଏ। ଭବ ସଦା ଶ୍ରୋତ୍ର ମନ ବିରାମାତ୍, କହ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍। ତେଣୁ ଭଗବାନ ଉତ୍ତମ ଶ୍ଳୋକର ଗୁଣ ଅନୁବାଦ କରିବା ପାଇଁ ବା କୀର୍ତ୍ତନ କରିବା ପାଇଁ କିଏ ଚାହିଁବ ନାହିଁ? ବିନା ପଶୁଘ୍ନାତ୍, ଯେଉଁମାନେ ପଶୁ ହତ୍ୟାକାରୀ ବା ନିଜେ ନିଜର ହତ୍ୟାକାରୀ ଆତ୍ମହତ୍ୟାକାରୀ, ସେମାନେ ଏ ଭଗବାନଙ୍କ ଗୁଣ ଶୁଣିବେ ନାହିଁ ବା ଗାନ କରିବେ ନାହିଁ। ଇଏ ହେଉଛି ଔଷଧ ଭବ ସଦାତ୍। ଯେତେବେଳେ ଯମରାଜ ଯମରାଜଙ୍କର ଦୂତମାନେ ଆସିଥିଲେ ଅଜାମେଳକୁ ନେବା ପାଇଁ, ଭାଗବତ ଷଷ୍ଠ ସ୍କନ୍ଧ ବର୍ଣ୍ଣନା କରାଯାଇ ଶିଶୁ ଲୀଳା ଅଜାମେଳ ପ୍ରସଙ୍ଗ ରହିଛି, ଅଜାମେଳକୁ ଯେତେବେଳେ ନେବା ପାଇଁ ଆସିଥିଲେ ବିରାଟ ବଡ଼ ଲିଷ୍ଟ କରିଦେଇଥିଲେ ଚିତ୍ରଗୁପ୍ତ, ଏତିକି ଏତିକି ପାପ କରିଛି, ଏଇ ସବୁ ନର୍କ ସବୁ ଭୋଗ କରିବ, ତେଣୁ ସବୁ ଆଣିକି ଆସିଥିଲା। ଯେତେବେଳେ ସେହି ସମୟରେ ସେ ଯେତେବେଳେ ଅଜାମେଳ କହିଦେଲା ନାରାୟଣ ଆୟ, ଢାକିଦେଲା ପୁଅକୁ, 5 ବର୍ଷର ବାଳକ, 88 ବର୍ଷର ବୁଢ଼ା ଇଏ, ଆମର ପ୍ରଭୁ ରହିଛନ୍ତି 99 ବର୍ଷ, 86 ଆମର ବାପା ଚାଲିଯାଇଥିଲେ 89 ଇୟର୍ସରେ, ଗତ ବର୍ଷ ଯାଇଥିଲେ, 88 ବର୍ଷ, ଏଇଟା ବହୁତ ରେକର୍ଡ଼ ସିଏ। କଳିଯୁଗର ଆୟୁଷ ହେଉଛି 100 ବର୍ଷ, ସିଏ ଆସ୍ତେ ଆସ୍ତେ କମି କମିକା ଯାଉଛି। ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 20-30 ପରମାୟୁ କଳ ନୃଣାମ, କଳିଯୁଗରେ ଯଦି ଜଣେ ବ୍ୟକ୍ତି 50 ବର୍ଷ ହେଇଗଲା ତାକୁ ଇଏ ବହୁତ ବର୍ଷ ବଞ୍ଚିଗଲା, 50 ବର୍ଷ ହେଇଗଲା, ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଗଲେ, 50 ବର୍ଷ ହେଇଗଲା ସବୁଠାରୁ ବୃଦ୍ଧ ବ୍ୟକ୍ତି। କିନ୍ତୁ ଆମର ଯେଉଁ ରହିଛି ଆମର ହିସାବ ରହୁଛି କ'ଣ ନା ବର୍ତ୍ତମାନ ଆୟୁଷ ବଢ଼ିଯାଉଛି, ଆଭରେଜ୍ ଏଜ୍ ବଢ଼ିଯାଉଛି, ଏଇଟା ହେଉଛି ଡିଫେକ୍ଟିଭ୍ କାଲକୁଲେସନ୍। ଶାସ୍ତ୍ରରେ କୁହାଯାଇଛି କି କଳୁ କଳି ଯୁଗରେ ଆୟୁଷ କମିଯିବ, କମି କମିକା କମି କମିକା ଯିବ, ଖାଲି ଆୟୁଷ ନୁହଁ ଆଠଟି ଜିନିଷ କମି କମିକା ଯିବ, ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତତସ୍ଥାନ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତତସ୍ଥାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମାଦୟ କାଳୀନ ବର୍ଣ୍ଣ ରାଜ ନକ୍ଷନ୍ତି ଆୟୁ ବଳ ସ୍ମୃତି। ପ୍ରତିଦିନ କମି କେମିକା ଯାଉଛି, ଇଏ କ'ଣ କ'ଣ ଧର୍ମ କମିଯାଉଛି, ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ଏବଂ ସ୍ମୃତି, ଆୟୁଷ କମି କେମିକା ଯାଉଛି। କିନ୍ତୁ ଆମର ଷ୍ଟାଟିଷ୍ଟିକ୍ସ ହେଉଛି କ'ଣ ନା ଆଭରେଜ୍ ଏଜ୍ ବଢ଼ିଯାଉଛି, ସେଇଟା ରଙ୍ଗ କାଲକୁଲେସନ୍। ଆମର ଜଣେ ଆଚାର୍ଯ୍ୟ କହୁଥିଲେ ଆମେ ହିସାବ କରୁନେ କେଉଁଟା ନା ଯେଉଁ ଯେଉଁ ଇଏ ହେଇଯାଉଛି ଆବର୍ଷନ କରିଦିଆଯାଉଛନ୍ତି, ଗର୍ଭରେ ଥାଇକି ତାକୁ ସବୁ ହତ୍ୟା କରିଦେଉଛନ୍ତି, ତାକୁ ହିସାବ କରିଛ କେତିକି ସେମାନେ ମଲେ, ସେଇଟାକୁ ବାଦ ଦେଇଦେଉଛନ୍ତି। ଆଉ ଶାସ୍ତ୍ରର କଥା ଭୁଲ ନା ତମର କଥା ଭୁଲ? ଶାସ୍ତ୍ର କଥା କେବେ ଭୁଲ ହେଇପାରିବ? ଶାସ୍ତ୍ର କଥା ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାଠ ହବ, ଚାରୋଟି ଦୋଷ ନାହିଁ, ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ, ଦୋଷ ଏହିସବୁ। ପଚାଶ ବର୍ଷ ଜଣକୁ ହେଇଗଲା ମାନେ ସେ ସବୁ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବ ସିଏ, ତେଣୁ ଯାହା ହେଉ ସେ ଅଠାଅଶୀ ବର୍ଷ ବୟସରେ ତାହାର ଆସିଗଲେ, ତିନି ଜଣ ଯମଦୂତମାନେ ଆସିଥିଲେ ତାକୁ ନେବା ପାଇଁ ବସିଥିଲା ବେଳେ ଯେତେବେଳେ ଡାକିଦେଲା ପୁଅକୁ ନାରାୟଣ ଆୟ, ନାରାୟଣକୁ ଡାକିଦେଲା, ସେହି ସମୟରେ ଆସିଗଲେ ନାରାୟଣଙ୍କ ଭକ୍ତମାନେ ଚାରି ଜଣ ନାରୀ ଜଣ ନାରାୟଣଙ୍କ ଦୂତ ଆସି ପହଞ୍ଚିଗଲେ, ବନ୍ଦ କରିଦେଲେ, ଏ କୁଆଡ଼େ ତୁମେ ନେଉଛ ଆକୁ, ଏ ପୁଣ୍ୟବାନ ବ୍ୟକ୍ତି ନା ଇଏ ପାପୀ ବ୍ୟକ୍ତିଟା, ଆମେ ହେଉଛୁ ଧର୍ମରାଜଙ୍କର ଦୂତ ଆମେ, ଏସବୁ ବହୁତ କଥା ହେଇଛି ସବୁ, ଆମେ ସେସବୁ ଆଲୋଚନା କରିବା ନାହିଁ। ତେଣୁ ଅନ୍ତିମରେ ସେମାନେ ଭାବିଲେ ଯମରାଜଙ୍କ ଦୂତମାନେ ଯେତେବେଳେ ଅଜାମିଳ ବିଷୟରେ କହିଲେ, ପାପର ଲିଷ୍ଟ ବର୍ଣ୍ଣନା କରିଦେଲେ, ଏମିତି କରିଥିଲା ସେମିତି କରିଥିଲା ସେମିତି କରିଥିଲା ସେମିତି କରିଥିଲା, ବିରାଟ ବଡ଼ ଲିଷ୍ଟ କହି ଯେତେବେଳେ ପ୍ରଦାନ କରିଦେଲେ, ଭାବିଲେ ବୋଧେ ଇଏ ଯେଉଁ ବ୍ୟକ୍ତିମାନେ ଆସିଛନ୍ତି ସିଦ୍ଧ ବ୍ୟକ୍ତିମାନେ ବହୁତ ସୁନ୍ଦର ବ୍ୟକ୍ତିମାନେ, ସେମାନେ କହିବେ ଠିକ୍ ଅଛି ଆମର ଭୁଲ ହେଇଗଲା ବୋଧେ, ସେ ଏଇଟା ଭାବୁଥିଲେ ଆମେ ସାଧୁ ବ୍ୟକ୍ତି ଏଇଟା ପାକିଟା ଏତେ ଆମେ ଜାଣିପାରିଲୁ ନା। କିନ୍ତୁ ସେମାନେ କହିଲେ ତମେ ଧର୍ମରାଜଙ୍କ ଦୂତ, ଏତେ ସବୁ ଧର୍ମ ଜାଣିଛ, ଧର୍ମ କ'ଣ ପ୍ରକୃତ ତମେ ଜାଣିନାହ, ଅୟଙ୍ଗୀକୃତ ନିର୍ବେଶ ଜନ୍ମ କୋଟିଆ ଅହଂସାମପି, ତମେ ଗୋଟିଏ ଜନ୍ମର କଥା କହିଲ, ପାପ କଥା କହିଲ, ଇଏ ଗୋଟିଏ ଜନ୍ମର ପାପରୁ ମୁକ୍ତ ହେଇଯାଇଛି ନା କେତେବେଳେ, ନା ଯତ୍ ବ୍ୟଜହାର ବିବସୋ ନାମ ସ୍ୱସ୍ଥାୟନ ଘରେ, ଯେତେବେଳେ ତମେ ଟାଣିକିରି ନେବା ପାଇଁ ବସୁଥିଲ, ଜମ ପାସ ବାନ୍ଧିକି ନେବା ପାଇଁ ବସୁଥିଲ, ସେତେବେଳେ ସେ କ'ଣ କହିଥିଲା ନା ତା ପୁଅକୁ ଡାକିଥିଲା, ନା ପୁଅକୁ ନୁହଁ ସେ ଭଗବାନଙ୍କ ନାମ ନେଇଥିଲା ନାରାୟଣ, ସ୍ୱସ୍ଥାୟନ ଘରେ ସବୁକିଛି ମଙ୍ଗଳ ପ୍ରଦାନ କରିବ, ହରିଙ୍କର ନାମ ଏ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ସେ ଯେଉଁ ଯାହା ସବୁ ଆଲୋଚନା ହେଲା ଆମେ ସେଠି କରିବା ନାହିଁ, ଖାଲି ଗୋଟିଏ କଥା ଏଇ ଔଷଧ କଥାରୁ ଏଇ ପ୍ରସଙ୍ଗଟି ଆସିଲା। ତେଣୁ ସିଏ କହିଲେ ଇଏ ତ ଜାଣିନାହିଁ ଭଗବାନ ନାମ ବୋଲି, କେମିତି ତାହେଲେ ଉଦ୍ଧାର ପାଇବ ନା, ଯଥାଗଧନ ବୀର୍ଯ୍ୟତମଂ ଉପଯୁକ୍ତ ଯଦୃଚ୍ଛା ଜାଣନ୍ତି ବି ଆତ୍ମଗୁଣ କୁର୍ଜାନ ମନ୍ତ୍ର ବି ଉଦାହୃତମ, ଦଶମ ସ୍କନ୍ଧ ଏ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନ ବିଷ୍ଣୁଙ୍କର ଦୂତମାନ କହୁଛନ୍ତି, ଯଥା ଗଦଂ ବୀର୍ଯ୍ୟତମମ୍, ଗଦ କହିଲେ ଔଷଧ, ମଗଧ ଔଷଧ, ବୀର୍ଯ୍ୟତମ ଯେଉଁ ବହୁତ ଉନ୍ନତ ଔଷଧ ଯେଉଁ ରହିଛି, ଉପଯୁକ୍ତ ଯଦୃଚ୍ଛା ଯଦି ଠିକ୍ ଭାବରେ ବ୍ୟବହାର କରାଗଲା ସେଇଟାକୁ, ଅଜାନତ ବି ଆତ୍ମଗୁଣ ଆମେ ଜାଣିନାହିଁ ସେ କେଉଁ କେଉଁ ଫର୍ମୁଲାରେ ହେଇଛି ଔଷଧ କେମିତି ହେଲା, କିନ୍ତୁ କୁର୍ଜାନ ମନ୍ତ୍ର ବି ଉଦାହୃତମ୍, କିନ୍ତୁ ସେଇଟା ତୁମେ ରୋଗ ଭଲ କରିଦେବ। ତେଣୁ ଇଏ ଯେଉଁ ଭଗବାନଙ୍କର ସମ୍ବନ୍ଧୀୟ ଯେଉଁ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ଏଇଟା ହେଉଛି ଅଗଧ ରାଜ, ଖାଲି ଔଷଧ ଅଗଧ ନୁହଁ ଅଗଧ ରାଜ, ଔଷଧମାନ ବି ତ ସମ୍ରାଟ, ଭଗବାନଙ୍କର ସେମାନେ ଯେଉଁମାନେ ଯୁକ୍ତ ହେଇଛନ୍ତି ଅଗଧ ରାଜ, ସେମାନେ ଅବିଜସ୍ୱପି ବିଦ୍ୱାନ ନହେଲେ ମଧ୍ୟ ମୂର୍ଖ, ସବୁଠାରୁ ବଡ଼ ମୂର୍ଖ ହେଉ ମଧ୍ୟ, ଯେତେ ମୂର୍ଖ ହେଉଛନ୍ତି, କାଳିଦାସ ବହୁତ ବିରାଟ ବଡ଼ ମୂର୍ଖ ଥିଲେ କାଳିଦାସ, ବର୍ଣ୍ଣନା କରାଯାଏ ସେ ଯେଉଁ ରାଜା ଥିଲେ, ରାଜାଙ୍କର କନ୍ୟା ଏତେ ବିଦ୍ୱାନ ଥିଲେ, ବିଦୁଷୀ ଥିଲେ, ବହୁତ ଶାସ୍ତ୍ର ସବୁ ଜାଣନ୍ତି, ସବୁ କଥା ଜାଣନ୍ତି, ବହୁତ ସୁନ୍ଦରୀ, ହଁ ସମସ୍ତେ ଚାହୁଁଥିଲେ ତାଙ୍କୁ ବିବାହ କରିବା, ସବୁ ପଣ୍ଡିତମାନେ ଚାହୁଁଥିଲେ ବିବାହ କରିବେ ବୋଲି। ହଁ ସିଏ ତାଙ୍କୁ କହିଲେ ମୋତେ ଯିଏ ଶାସ୍ତ୍ରରେ ପରାଜିତ କରିଦେବ ମୁଁ ତାକୁ ବିବାହ କରିବି, କିଏ ପରାଜିତ କରିବ ତାକୁ। ସବୁ ବିଦ୍ୱାନ ବ୍ୟକ୍ତିମାନେ, ଇଏ ହେଉଛି ସବୁଠାରୁ ବିଦ୍ୱେଷୀ ବ୍ୟକ୍ତି। ହଁ ତେଣୁ ସବୁ ବିଦ୍ୱାନ ମାନେ ବ୍ୟକ୍ତିମାନେ ସବୁ ମନ ଦୁଃଖ ହେଇକି ତାଙ୍କର ଅପମାନିତ ହେଇକିରି କହିଲେ ଆକୁ ସବୁଠାରୁ ମୂର୍ଖ ବ୍ୟକ୍ତିକୁ ବିବାହ କରାଇବା କହିକିରି ଦେଖିଲେ ସବୁଠାରୁ ମୂର୍ଖ ବ୍ୟକ୍ତି କିଏ ଦେଖିଲେ ଗୋଟେ ମୂର୍ଖ ବ୍ୟକ୍ତି ଆସୁଛନ୍ତି। କ'ଣ ସିଏ କରୁଛି ନା, ଯେଉଁ ଡାଳରେ ବସିଛି ସେଇ ଡାଳରୁ ମୂଳରୁ କାଟୁଛି, ସେଇ ଡାଳରୁ ମୂଳରୁ କାଟୁଛି, ସେ ଡାଳଟା କଟିଗଲେ ସେ ପଡ଼ିଯିବ ବୋଲି ଜାଣିପାରୁନାହିଁ, ଏତେ ମୂର୍ଖ। ହଁ କାଳିଦାସ, ହଁ ବିଦ୍ୱାନ ହେଲେ ଭାଇ ଏଇ ଲୋକ ହେଉଛି ବିବାହ କରିବ ତାକୁ, ସେ ପଣ୍ଡିତ ଆଣିକି ଏଇ ବିବାହ କରିବ। ହଁ ତେଣୁ ତାଙ୍କୁ ଡାକିଦେଲେ, କହିଲେ ଦେଖ ତମେ କିଛି କହିବ ନାହିଁ, ତମେ ଚୁପ୍ ରହିବ, ତମର ସେ ଯେଉଁ ରାଜକନ୍ୟାକୁ, ରାଜକନ୍ୟା ବିବାହ କିଏ ନ ଚାହିଁବ? ହଁ ସମସ୍ତେ ଚାହିଁବେ ରାଜକନ୍ୟାକୁ ବିବାହ କରିବା ପାଇଁ, ସବୁ ଧନ ମିଳିବ, କେତେ କ'ଣ କଥା ରହିଛି, ଦରକାର ପଡ଼ିଲେ ରାଜା ବି ହେଇଯାଇପାରନ୍ତି। ତେଣୁ ତମେ କହିଲେ ତମେ ଚୁପ୍ ରହିବ, ତମେ କହିବ ମୁଁ ମୂର୍ଖ, ମୁଁ ହେଉଛି ମୌନ ଅବ୍ରତ ମୁଁ ଅବଲମ୍ବନ କରିଛି, ତମେ ଯାହା କହିବ ସଙ୍କେତରେ କହିବେ, ସଙ୍କେତ ସବୁ କୁହାଯିବ। ସେ ଗୋଟିଏ ଆଙ୍ଗୁଠି ଦେଖେଇଲେ ତମେ ଦୁଇଟି ଆଙ୍ଗୁଠି ଦେଖେଇବ, ଦୁଇଟି ଆଙ୍ଗୁଠି ଦେଖେଇଲେ ତମେ ତିନିଟି ଦେଖେଇବ, ତିନିଟି ଦେଖିଲେ ଚାରିଟି ଦେଖିବ, ଚାରିଟି ଦେଖିଲେ ପାଞ୍ଚଟି ଦେଖିବ, ପାଞ୍ଚଟି ଦେଖେଇଲେ ମୁଠା କରିଦେବ। ହଁ କାଳିଦାସ ଠିକ୍ ଅଛି, ରାଜି କହିଲେ। ତେଣୁ ସେ ଯେତେବେଳେ ଶାସ୍ତ୍ର ଆଲୋଚନା ହେଲା, ସେ କନ୍ୟା ଜଣଙ୍କ ସବୁ ଦେଖାଉଛି ଏଇଭଳି ଭାବରେ ସଙ୍କେତ ଦେଖାଉଛି, ସେ ସବୁ ଦେଖେଇଲା ଯାହା ପଣ୍ଡିତମାନେ କହିଥିଲେ। ହଁ ଇଏ କନ୍ୟା ଭାବିଲା ଇଏ ହେଉଛି ସବୁଠାରୁ ବିଦ୍ୱାନ ବ୍ୟକ୍ତି, କହିକି ତାକୁ ବିବାହ କରିଦେଲେ। ବିବାହ କରିଦେଲା ପରେ କେତେବେଳେ ଗୋଟେ ଦରକାର ପଡ଼ିଲା, ସେ କଥା କହିବେ ମୂର୍ଖକୁ କେମିତି ଜାଣିବ, ମୂର୍ଖ ଯଦି କ'ଣ ମୌନ ହେଇକି ରହିବେ ଆମେ ଜାଣିପାରିବା ନାହିଁ ମୂର୍ଖ ବ୍ୟକ୍ତି କି ପଣ୍ଡିତ ବ୍ୟକ୍ତି। ପ୍ରଭୁପାଦ ମହାରାଜ କହନ୍ତି ଦୁଇଜଣ ବ୍ୟକ୍ତି ବସିଛନ୍ତି ସଭାରେ, ହଁ ଦୁଇଜଣ ଯାକ ମୌନ ହେଇକି ବସିଛନ୍ତି, ତମେ କହିପାରିବନି କିଏ ମୂର୍ଖ କିଏ ପଣ୍ଡିତ, କିନ୍ତୁ ଯେତେବେଳେ କଥା ଆରମ୍ଭ ହେବ ସେତେବେଳେ ଜାଣିବ କିଏ ମୂର୍ଖ କିଏ ପଣ୍ଡିତ। ତେଣୁ କେଉଁ ପ୍ରସଙ୍ଗରେ ଯେତେବେଳେ କଥା କହିଦେଲେ, ଆରେ ଏଇଟା ମୂର୍ଖଟା ଗୋଟେ ଗୋଇଠା ମାରିଲେ ବୋଲି ଶୁଣୁଥିଲି, ଗୋଇଠା ଗୋଟେ ମାରିଲେ ସେଣେ ପଳେଇଗଲା, ସେ ଲୋକ ପଳେଇଗଲା, କାଳୀଙ୍କର ଇଏ କଲା, ଭଜନ କଲା କାଳୀଙ୍କର, କାଳିଦାସ ସେ ହେଇଗଲେ ବିଦ୍ୱାନ ବ୍ୟକ୍ତିରେ ପରିଣତ ହେଇଗଲେ। କାଳିଦାସ ରଚନା କରିଛନ୍ତି ନା କୁମାର ସମ୍ଭବମ୍, ସେ କାଳିଦାସ ରଚନା କରିଛନ୍ତି, ସେ ବହୁତ କାବ୍ୟ ରଚନା କରିଛନ୍ତି, ସେ ବିଦ୍ୱାନ ବ୍ୟକ୍ତିରେ ପରିଣତ ହେଇଗଲେ। ତେଣୁ ଯଦି ଅବିଦୁ ସହାୟକରେ ସବୁଠାରୁ ମୂର୍ଖ ବ୍ୟକ୍ତି ମଧ୍ୟ ଯଦି ଏ ଭଗବାନଙ୍କ ଶରଣରେ ଆସିଗଲା, ଅଗଧରାଜ ଇଏ, ତେଣୁ ସବୁକିଛି ତାଙ୍କର ରୋଗ ଭଲ ହେଇଯିବ, ଆଉ କିଛି ଅସୁବିଧା ରହିବ ନାହିଁ ତାଙ୍କର। ଯାହା ହଉ ଆମର କିଛି ଟୀକା ଦେଇଦେଲେ, ବର୍ତ୍ତମାନ ଅନ୍ୟମାନେ ଟୀକାକାରମାନଙ୍କ କଥା କହିବେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତସ୍ମାତ୍ ଜନାନାଂ ମହୋତ୍କର୍ଷେ ଭକ୍ତିରେବ କାରଣଂ ନ ତୁ ତପୋ ଜ୍ଞାନାଧିକମ୍। ଜଣଙ୍କର ଯେଉଁ ମହୋତ୍କର୍ଷ, ଉତ୍କର୍ଷଟା କେମିତି ଆସିବ, ଉତ୍କର୍ଷଟା କେମିତି ଆସିବ, ଭକ୍ତିରେ ହେବ, ଭକ୍ତି ମାଧ୍ୟମରେ ସେ ଉତ୍କର୍ଷ ଆସିବ, ନ ତୁ ତପୋ ଜ୍ଞାନାଧିକମ୍। ତପସ୍ୟା ଜଣେ ବହୁତ ବଡ଼ ତପସ୍ୱୀ ଅଛନ୍ତି, ଲକ୍ଷ୍ମୀଦେବୀ ରିଜେକ୍ଟ କରିଦେଲେ ତପସ୍ୱୀମାନଙ୍କୁ, କହିଲେ ନା ନୁନଂ ତପୋଜସ୍ୟ ନ ମନୁ ନିର୍ଜୟ ଜ୍ଞାନଂ କଚିତ୍ ତତ୍ ନ ସଙ୍ଗ ବର୍ଜିତ। ଏସବୁ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ବହୁତ ତପସ୍ୱୀ ରହିଛନ୍ତି ଏବଂ ସବୁଠାରୁ ବଡ଼ ତପସ୍ୱୀ ହେଉଛନ୍ତି ଦୁର୍ବାସା, କିନ୍ତୁ ସେ କ୍ରୋଧକୁ କଣ୍ଟ୍ରୋଲ କରିପାରୁନାହାନ୍ତି। ଆମ ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, ଜଣେ ଯଦି କାମ ଅଛି, ତା ହୃଦୟରେ କାମ ରହିଛି ମାନେ କ୍ରୋଧ ରହିବ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ। ତେଣୁ ଇଏ ଦୁର୍ବା ଦୁବ ଘାସ ଖାଇଲେ କ'ଣ ହେବ, କାମଟା ରହିଛି ସେଥିପାଇଁ କ୍ରୋଧ ରହିଛି। ଦୁବ ଘାସ ଖାଇକରି କ'ଣ କାମକୁ ଜୟ କରିପାରିବ, ତେଣୁ ବହୁତ ତପସ୍ୱୀ ହୁଅନ୍ତୁ ବା ବହୁତ ଜ୍ଞାନୀ ହୁଅନ୍ତୁ, ବହୁତ ଜ୍ଞାନ ଅନୁଶୀଳନ କରିବେ ବା ଶାସ୍ତ୍ର ପାଠ କରିବେ ଇତ୍ୟାଦି କଲେ ମଧ୍ୟ ସିଏ ଭଗବାନଙ୍କୁ ତାଙ୍କର ଉତ୍କର୍ଷ ଆସିବ ନାହିଁ। ଉତ୍କର୍ଷ କେମିତି ଆସିବ, ଜଣେ ଭକ୍ତ
ଜଣେ ଭକ୍ତିରେବ କାରଣ ନ ତୁ ତପୋ ଜ୍ଞାନାଧିକମ୍ ସାହା ଚ ଭକ୍ତି ସ୍ୱୟଂ ସର୍ବୋତ୍କୃଷ୍ଟ ଅପି ସର୍ବଲୋକ ପ୍ରତି ପ୍ରତିଷ୍ଠିତତ୍ୱେନ ସର୍ବୋତ୍କୃଷ୍ଟତ୍ୱେପି ସ୍ଥଳେନ ତିଷ୍ଠତି। ଏଇଟା ମଧ୍ୟ ସାହା ଚ ଭକ୍ତି, ସେ ଯେଉଁ ଭକ୍ତି ରହିଛି ସର୍ବୋତ୍କୃଷ୍ଟ ସବୁ ଉତ୍କୃଷ୍ଟ ସ୍ଥାନରେ ଥାଏ ନା, ସର୍ବଲୋକ ନିନ୍ଦିତ ଅତି ନିକୃଷ୍ଟ ସ୍ଥାନ ହେଉ ଥାକେ ଗୋଟା ସେଇ ଭକ୍ତି। ଭକ୍ତିଟା ଯେ ବହୁତ ଜଣେ ଉନ୍ନତ ସ୍ଥିତିରେ ଅଛି ସେ ଭକ୍ତି ପାଇବ, ଜଣେ ବ୍ରାହ୍ମଣ ଉଚ୍ଚକୋଟିର ବ୍ରାହ୍ମଣ ବା ଧନୀ ବା ଇଏ ତପସ୍ୱୀ ସେ ଭକ୍ତି ପାଇବ ତା ନୁହଁ, ସର୍ବୋତ୍କୃଷ୍ଟ ସ୍ଥାନ ମିଳିବ ତା ନୁହଁ, ସର୍ବଲୋକ ନିନ୍ଦିତ ଅତି ନିକୃଷ୍ଟ ସ୍ଥାନ ମଧ୍ୟ ରହିବ। ଗୋପୀମାନଙ୍କୁ ସବୁ ନିନ୍ଦା କରନ୍ତି, ଆମ ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ କଥାଟି, ରାଧାରାଣୀଙ୍କର କମ୍ ନିନ୍ଦା ରହିଛି, ରାଧାରାଣୀ କମ୍ ନିନ୍ଦା ହୁଅନ୍ତି ନିନ୍ଦିତ ହୁଅନ୍ତି ସିଏ, ତାହେଲେ ଯେଉଁ ରହିଛନ୍ତି ଜଟିଳା ଆଉ କୁଟିଳା ଦୁଇ ଜଣ ଶାଶୁ ଆଉ ନଣନ୍ଦ, କିଏ କିଏ ଶାଶୁ କିଏ ନଣନ୍ଦ ମୁଁ ଜାଣିନି, କିନ୍ତୁ ଜଟିଳା କୁଟିଳା ଏତିକି ଜାଣିଛି। ମୁଁ ବହୁତ ଚେଷ୍ଟା କଲି ମନେ ରଖିବା ଜଟିଳା କିଏ କୁଟିଳା କିଏ, କିନ୍ତୁ ମୋର ମନେ ରହୁନାହିଁ। ଯାହା ହଉ ଶାଶୁ ନଣନ୍ଦ ଦୁଇ ଜଣ ଯାକ ସବୁ ହୁରି କଲେ ବୃନ୍ଦାବନ ସାରା, ଇଏ ରାଧା ରାଧାଟା ବହୁତ କୂଳଟା, ଏଇଭଳି ଭାବରେ ବହୁତ ଇଏ କଲେ ନିନ୍ଦା ଯଶ ଡଟେଇଲେ, ସବୁ ବୃନ୍ଦାବନ ସାରା ବ୍ୟାପିଗଲା ରାଧାଟା ହେଉଛି କୂଳଟା ବୋଲି। ତେଣୁ ଭଗବାନ ଗୋଟେ ବ୍ୟବସ୍ଥା କଲେ, କହିଲେ ଯେଉଁମାନେ ସତୀ ସବୁ ଅଛ ଆସ ଏଠିକି ଆସ ପରୀକ୍ଷା ହେବ। କୃଷ୍ଣ ଗୋଟେ ଆଣିଲେ, ଗୋଟେ 100 ଛିଦ୍ର ଥିବା ଗୋଟେ ପାତ୍ର ଆଣିଲେ, ଗୋଟେ କ'ଣ ଗୋଟେ ମାଟି ଇଏ ମାଟିଆଟେ ଆଣିଲେ, 100 ଛିଦ୍ର ଅଛି, କିଏ ସତୀ ଅଛି ସବୁ ଲାଇନ୍ ଦେବ, ଲାଇନ୍ ଦି ଠିଆ ହେବ ସବୁ ଏଠି ନିଅ, ଏଇଟା ନିଅ ଯମୁନାରୁ ପାଣି ଆଣିକି ଏଠି ଆସିବ, ଗୋଟିଏ ବୁନ୍ଦା ପାଣି ପଡ଼ିବ ନାହିଁ, ସବୁ ସତୀମାନେ ଆଗେ ଆସିଲେ। ଯେତେ ସତୀ ଥିଲେ ଭାବୁଥିଲେ ଆମେ ସତୀ, ଇଏ ସତୀତ୍ୱ କ'ଣ, ସତୀ ସବୁ ଆସିଗଲେ ଆଉ କେଉଁ ପାଣି ରହିବ ପାଟିଆରେ, ଆଣି ଆସି ପହଞ୍ଚିଲା ବେଳକୁ ପାଟି ଭୋଇ 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 ଆଉ ଜିରୋ ନାହିଁ, ଗୋଟିଏ ଠୋପାଇ ପାଣି ନାହିଁ, ସବୁ ସତୀମାନେ ହାର ମାନିଗଲେ। ତେଣୁ ତାପରେ ଭଗବାନ ବ୍ୟବସ୍ଥା ଏଭଳି କରିଦେଲେ, ରାଧାରାଣୀକୁ ଡକାଗଲା, ରାଧାରାଣୀ ଇଏ କ'ଣ ଏଇଟା କୂଳଟାଟା ସତୀଟା ଇଏ କ'ଣ ପାଣି ଆଣିବ, ସମସ୍ତେ ନାକ ଟେକିଦେଲେ, କିନ୍ତୁ ରାଧାରାଣୀକୁ କୁହାଗଲା ଯିବା ପାଇଁ ଆଣିବା ପାଇଁ ପାଣି, ସେ ପାଣି ଆଣିଲେ, 100 ଛିଦ୍ର ଥିଲା ମାଟିଆରେ ପାଣି ଆଣିଲେ, ଗୋଟିଏ ଠୋପା ବି ପଡ଼ିଲା ନାହିଁ, ଇଏ ଭଗବାନଙ୍କର ଭଗବତ୍ତା ସତୀତ୍ୱ, ରାଧାରାଣୀଙ୍କ ସତୀତ୍ୱ ହେଉଛି ଏଇଟା, କିଏ ସତୀ, ପ୍ରକୃତ ସ୍ୱାମୀ କିଏ, ପ୍ରକୃତ ସ୍ୱାମୀ ହେଉଛନ୍ତି କୃଷ୍ଣ, ଆଉ ଅନ୍ୟମାନେ କ'ଣ ତାଙ୍କର ସ୍ୱାମୀ, ଇଏ ଖାଲି କ'ଣ ଡୁପ୍ଲିକେଟ ଡୁପ୍ଲିକେଟ ସ୍ୱାମୀ ସ୍ୱାମୀ, ପ୍ରକୃତ ସ୍ୱାମୀ ହେଉଛନ୍ତି ଭଗବାନ କୃଷ୍ଣ, ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତିର୍ ଗତିଷ୍ଠାନ୍ତ କବିଷ୍ଣୁ ସାତୁ ତାଂ ପ୍ରସିଦତାଂ ମେ ଭଗବାନ ସତାଂ ପତି, ସମସ୍ତଙ୍କର ପତି ସିଏ, ଲକ୍ଷ୍ମୀଙ୍କର ପତି, ଯଜ୍ଞର ପତି, ବୁଦ୍ଧିର ପତି, ଧରାର ପତି, ପୃଥିବୀର ପତି, ଲୋକମାନଙ୍କ ପତି, ଯେତେ ଭକ୍ତମାନ ଅଛନ୍ତି ସମସ୍ତଙ୍କର ପତି, ସମସ୍ତେଇ ପତି, ପତି ସାତତା ସମସ୍ତଙ୍କର ସେ ପତି, ସେହି ପତି ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ, ପ୍ରସିଦ୍ଧତାଂ ମେ ଭଗବାନ ସତାଂ ପତି। ତେଣୁ ଅତି ନିମ୍ନ ସ୍ଥାନରେ ହେଲେ ମଧ୍ୟ ସେ ଭକ୍ତିର ରହିଛି, ଶ୍ରେଷ୍ଠତା ରହିଛି। ସେହିଭଳି ଭାବରେ ନିଜ ଆଶ୍ରୟକେ ସର୍ବୋତ୍କୃଷ୍ଟ ସର୍ବପୂଜ୍ୟ ସର୍ବଦୁର୍ଲଭ, ତେଣୁ ତାଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେ ସର୍ବୋତ୍କୃଷ୍ଟ ସର୍ବପୂଜ୍ୟ ସର୍ବଦୁର୍ଲଭ ପଦ ସେ ପ୍ରାପ୍ତ ହେବ। ରାଧା ଗୋପୀମାନେ ସବୁଠାରୁ ଶ୍ରେଷ୍ଠ ହେଇ ବର୍ତ୍ତମାନ ପୂଜା କରୁଛନ୍ତି, ତାଙ୍କର ତାଙ୍କ ପାଦଧୂଳି କାମନା କରିବେ ଏବଂ ବନ୍ଦନା କରୁଛନ୍ତି, 5 ଶ୍ଳୋକରେ ବର୍ଣ୍ଣନା କରିବେ। ଏଇଟାକୁ ବିସ୍ମୟର ସହିତ ରୋମାଞ୍ଚିତ ହେଇକରି ଉଦ୍ଧବ ଏଇଟା ବୋଲୁଛନ୍ତି, ଗୋପୀମାନଙ୍କର ମହାତ୍ମା କହୁଛନ୍ତି ଅନ୍ତିମରେ, ଏତେ ବିସ୍ମୟ ହେଇଯାଉଛନ୍ତି, କାରଣ ସିଏ ଏଭଳି ଭକ୍ତ ଦେଖିନଥିଲେ ଜୀବନରେ। ଆମେ ଗତକାଲି କହିଥିଲୁ ସ୍ୱର୍ଗ ଲୋକ ଯାଇଥିଲେ ଦେବତାମାନଙ୍କର ସେ ହେଉଛନ୍ତି କ୍ଲାସମେଟ୍ ସବୁ ସେମାନେ ଦେବତାମାନେ। ଆମର ସବୁ ସ୍କୁଲ ଅଛି ଇଣ୍ଡିଆରେ ଅଛି ଯେଉଁଠି ପାଠ ପଢ଼ିବେ କେବଳ ରାଜ ପିଲାମାନେ ପାଠ ପଢ଼ିବେ। କ'ଣ ସେଇଟା ଡେରାଡୁନ୍ ନା କେଉଁଠି ଅଛି ସେଇଟା ଡୁନ୍ ସ୍କୁଲ। ରାଜପୁଅମାନେ ସମସ୍ତେ ପଢ଼ିପାରିବ ସେଠି ସେ ରାଜା ପୁଅମାନେ ସବୁ ଯାଇ ପଢ଼ିବେ ସେଠି ଯେଉଁମାନେ ରାଜା ଥିଲେ ବର୍ତ୍ତମାନ ତ ରାଜା ନାହାନ୍ତି ଥିଲେ ରାଜ ଘରାନା ସବୁ ରହିଛି ସେମାନେ ସବୁ ପିଲାମାନେ ପଢ଼ିବେ ସେଇଠି ଡୁନ୍ ସ୍କୁଲରେ। କିନ୍ତୁ ଦେବତାମାନଙ୍କ ସହିତ ଆମେ କ'ଣ ପାଠ ପଢ଼ିପାରିବା? କିନ୍ତୁ ଇଏ ଯାଇକି ପଢ଼ୁଥିଲେ ସେଠି ଦେବତାମାନଙ୍କ ସହିତ ପାଠ ପଢ଼ୁଥିଲେ ସବୁ ଦେବତାମାନେ ସେଠି ରହିଥିଲେ ପଢ଼ୁଥିଲେ ଯେତେ ଥିଲେ ସବୁ କ୍ଲାସମେଟ୍ ସବୁ ଦେବତା ସେମାନେ ସବୁ। କିନ୍ତୁ ଭଗବାନଙ୍କୁ ଯେଉଁ ଭକ୍ତି କରିବାରେ କାହାକୁ ଦେଖିନଥିଲେ ଶ୍ରେଷ୍ଠ ବୋଲି ଦେଖିନଥିଲେ। ଏମିତିକି ମଥୁରାରେ ବସୁଦେବ ଦେବକୀ ଇତ୍ୟାଦି ସବୁ ରହିଛନ୍ତି କିନ୍ତୁ ତଥାପି ଏଭଳି ଭକ୍ତି ସେ ଦେଖିନଥିଲେ ତାଙ୍କ ପାଖରେ। ତେଣୁ ବହୁତ ବିସ୍ମୟ ହେଇଯାଉଛନ୍ତି, ବିସ୍ମୟ ହେଇକରି ତାଙ୍କର ରୋମାଞ୍ଚ ଜାତ ହେଉଛି, ରୋମାଞ୍ଚ ଜାତ ହେଇକରି ଏସବୁ ପାଞ୍ଚଟି ଶ୍ଳୋକ କହିଛନ୍ତି। ଏଇ ଦୁଇଟି ଶ୍ଳୋକ ବିଶେଷ ଭାବରେ କହିବେ, ଏଇଟା ଆଉ ଆପର ଶ୍ଳୋକଟି କହିବେ। ଏ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଏଇ ବ୍ରଜସ୍ତ୍ରୀଗଣ ଯେହେତୁ ଗୋପସ୍ତ୍ରୀ ଗୋପ ସନ୍ତତି ଅତଏବ ଜାତି ଗୋପ ଜାତି କୁହାଯାଉ ନା ବଡ଼ ଘରେ ନ ରହନ୍ତି ଗୌଡ଼େ ବଡ଼ ଅଧମ ଜାତି ଅଧମ ଜାତି ବୋଲି କୁହାଯାଏ ଗୌଡ଼ ଜାତିକୁ ଗୌଡ଼ ଟୋକା ଅଧମ ଜାତି। କିନ୍ତୁ କିନ୍ତୁ ଜାତିରେ ନିନ୍ଦିତ ବନଚରୀ ବନଭ୍ରମଣଶୀଳ ସ୍ୱଭାବ ବିବିଚାର ଦୁଷ୍ଟା ବନଚରୀ ଯେମିତି ଦେଖିଥିଲେ ଅଜାମିଳ ଦେଖିଥିଲେ ବନରେ ଯାଉଥିଲା ବେଳେ ସେ ବେଶ ଜଣଙ୍କ ସେ ଶୂଦ୍ର ସହିତ ସଙ୍ଗ କରୁଥିଲେ ଏକାନ୍ତ ସ୍ଥାନ ବନରେ ରହିଛି ସେଠି ଯାଇକି ସବୁ ଏଇଭଳି ଭାବରେ କାର୍ଯ୍ୟ କରୁଥିଲେ ବନଚରୀ ବ୍ୟଭିଚାର ଦୁଷ୍ଟା ଏମାନେ କ'ଣ ତାର ଅର୍ଥ କ'ଣ ସେଇଟା ନୁହଁ ପ୍ରକୃତରେ ଆଚାର୍ଯ୍ୟ ଟୀକାରେ କହିବେ। ସାଧାରଣ ଲୋକମାନେ କହିବେ ବ୍ୟଭିଚାରୀ କୃଷ୍ଣଙ୍କ ସହିତ ଯେଉଁ ବ୍ୟଭିଚାର କରୁଥିଲେ ନିଜ ସ୍ୱାମୀକୁ ଛାଡ଼ିକରି ଆସିକି କୃଷ୍ଣଙ୍କ ସହିତ ଲୀଳା କଲେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ନା ଭଗବାନ ଇଏ କି ଭଗବାନ ଦଶମ ସ୍କନ୍ଧ 33 ଅଧ୍ୟାୟରେ କୁହାଯିବ ରାସଲୀଳା ସରିଗଲା ପରେ ବା ଯାହା ବି ହଉ ପ୍ରଶ୍ନ ପଚାରିଦେଲେ ଆଉ ରାସଲୀଳା ବର୍ଣ୍ଣନା କରାଗଲା ନାହିଁ। ଏଇଟା ସବୁଠାରୁ ଶ୍ରେଷ୍ଠ ରସ। କିନ୍ତୁ ତଥାପି ସେଠି ଯେଉଁ 60,000 ମୁନିଋଷିମାନେ ଥିଲେ ଏତେ ଉନ୍ନତ ସ୍ଥିତିରେ ଥିଲେ ନ ଖାଇ ନ ପିଇକି ରହିକି ଶୁଣୁଥିଲେ କଥା ଏତେ ଉନ୍ନତ ସ୍ଥିତିରେ ଥିଲେ ତଥାପି ତାଙ୍କର ସନ୍ଦେହ ହେଲା। ତାଙ୍କର ସନ୍ଦେହ ଦେଖିକରି ସେଥିପାଇଁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଇଏ ଭଗବାନ ଇଏ କାହିଁକି ଏଭଳି ଜୁଗୁପ୍ସିତ କାମ କଲେ କାହିଁକି ଅନ୍ୟ ସ୍ତ୍ରୀମାନଙ୍କ ସହିତ କାହିଁକି ନୃତ୍ୟ କଲେ ଏସବୁ କାମ କାର୍ଯ୍ୟ କାହିଁକି କଲେ ଏସବୁ ପ୍ରଶ୍ନ ପଚାରିଲେ ଭଗବାନଙ୍କୁ ଏ ସୁଖଦେବ ଗୋସ୍ୱାମୀ ପଚାରିଲେ ବ୍ୟଭିଚାର ବୋଲି ସେମାନେ ଭାବିବେ ବ୍ୟଭିଚାରୀ ତାଙ୍କର ଆଖିରେ ଇଏ ହେଉଛନ୍ତି ବ୍ୟଭିଚାରୀ ନିଜ ସ୍ୱାମୀକୁ ଛାଡ଼ିକରି ସେ ଆସିଲେ ପରଲୋକ ପରପୁରୁଷ ସହିତ ଆସିକି ସଙ୍ଗ କଲେ ନୃତ୍ୟ ଗୀତ କଲେ ସବୁ ଏଇଟା ହେଉଛି ବ୍ୟଭିଚାର। କିନ୍ତୁ ଇଏ କ'ଣ ବ୍ୟଭିଚାର? ଆମର କୁହାଯିବ ଆମ ଶିଶୁ ରାଧାକୃଷ୍ଣ ସ୍ୱାମୀ ଆମେ ହେଉଛୁ ବ୍ୟଭିଚାରୀ ସିଏ ବ୍ୟଭିଚାରୀ ନୁହନ୍ତି ଆମେ ହେଉଛୁ ବ୍ୟଭିଚାରୀ। ଉଦ୍ଧବ ନିଜକୁ ଭାବୁଛନ୍ତି ମୁଁ ହେଉଛି ବ୍ୟଭିଚାରୀ ଭଗବାନ ସହିତ ମୋର ଏଭଳି ଭାବ ନାହିଁ ମୋର ଭାବରେ ପରିବର୍ତ୍ତନ ହୋଇଯାଉଛି ବ୍ୟଭିଚାରୀ ମୁଁ ହେଉଛି ବ୍ୟଭିଚାରୀ କିନ୍ତୁ ସେମାନେ ହେଉଛନ୍ତି ଅବ୍ୟଭିଚାରୀ। ଭଗବାନ କହିଲେ ନା ମାଂଚ ଯୋ ଅବ୍ୟଭିଚାରେଣ ଭକ୍ତି ଯୋଗେନ ସେବତେ ସଗୁଣ ସମିତି ବ୍ରହ୍ମ ଭୂୟାୟ କଳ୍ପତେ ବ୍ରହ୍ମଭୂତ ସ୍ତରକୁ ଜଣେ ଯାଉଛି ମାନେ ବୁଝିବାକୁ ପଡ଼ିବ ସେ ଅବ୍ୟଭିଚାର ଭାବେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ନହେଲେ ଜଣେ ବ୍ରହ୍ମଭୂତ ସ୍ତରକୁ ଯାଇପାରିବେ ନାହିଁ। ଏଇଠୁ ପ୍ରଭୁପାଦ ମହାରାଜ ଦିଶ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଭକ୍ତି ଜଣେ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ଯାଇକି ଜଣେ ଭକ୍ତି ଆରମ୍ଭ ହେବ ସେଇଠୁ। ବନଚରୀ ଏମାନେ କେଉଁଠି କୁହେ ଇମା କ'ଣ କୁହେ ଇମା ବନଚାରୀ ବ୍ୟଭିଚାର ଦୁଷ୍ଟା କେତେ ନିମ୍ନ ସ୍ତରରେ ଅଛନ୍ତି ସାଧାରଣ ଲୋକମାନେ ଭାବିବେ ଏଇଟା ତେଣୁ ସେହି ହିସାବରେ କହୁଛନ୍ତି ବନଚାରୀ ବ୍ୟଭିଚାର ଦୁଷ୍ଟା ସାଧାରଣ ଲୋକମାନଙ୍କ ମତରେ ଏ ବନଚାରୀ ଗୌଡ଼ ଗୌଡ଼ୁଣୀ ବନଚାରୀ ବ୍ୟଭିଚାର ଦୁଷ୍ଟା ବ୍ୟଭିଚାର ଦୁଷ୍ଟା ତାପରେ ବ୍ୟଭିଚାର ଦୁଷ୍ଟା ଅତଏବ ଆଚାର ଦ୍ୱାରା ତାଙ୍କର ଆଚାର କିଛି ଭଲ ନାହିଁ ଆଚାର ଆଚାର ଯେଉଁ କରୁଛନ୍ତି କାର୍ଯ୍ୟ କରୁଛନ୍ତି ସବୁ ନିନ୍ଦିତ କାର୍ଯ୍ୟ କରୁଛନ୍ତି
ପୁଣି କ'ଣ ହେଉଛି, କୁହେ ମା' ମାନେ ସ୍ତ୍ରୀ ହଉ ପୁଣି ଏ ସ୍ତ୍ରୀ ଲୋକ, ସ୍ତ୍ରୀ ଲୋକମାନେ ଏତେ ଉନ୍ନତ ବୁଦ୍ଧି ସମ୍ପନ୍ନ ନୁହନ୍ତି କୁହାଯାଇଛି, ପ୍ରଭୁପାଦ ମହାରାଜ କହିଛନ୍ତି। ସ୍ତ୍ରୀ ଲୋକମାନଙ୍କର ଯେଉଁ ରହିଛି ଆମ ମେଧା ଶକ୍ତି ଯେଉଁ ରହିଛି, ପୁରୁଷ ଲୋକମାନଙ୍କ ମେଧାଶକ୍ତି ତୁଳନାରେ ସ୍ତ୍ରୀ ଲୋକମାନଙ୍କ ମେଧାଶକ୍ତି ସମାନ ନୁହଁ। ପ୍ରଭୁପାଦ ମହାରାଜ କହନ୍ତି, ଜଣେ ଥିଲେ ତାଙ୍କର ଥିଲେ ପ୍ରଫେସର ଥିଲେ ସାଇକୋଲୋଜିର, ସେ କହୁଥିଲେ ଉର୍କୁ ହାଟ ନା କ'ଣ ତାଙ୍କ ନାଁ, ସେ କହିଲେ ପୁରୁଷ ଲୋକଙ୍କର ଯେଉଁ ମେଧାଶକ୍ତି ରହିଛି 64 ounce 64 ounce, କିନ୍ତୁ ସ୍ତ୍ରୀ ଲୋକମାନଙ୍କର ମ୍ୟାକ୍ସିମମ୍ ହେଉଛି 36 ounce 36 ounce ରହେ, ବେଶୀ ନାହିଁ ହୋଇପାରିବ ନାହିଁ। ଯାହା ବି ହେଉ, ଇଏ ପୁଣି ସ୍ତ୍ରୀ ଲୋକ, ଇଏ ପୁଣି ନୀଚ ଜାତି, ଇଏ ପୁଣି ବନରେ ବାସ କରୁଛନ୍ତି, ବ୍ୟଭିଚାର ଦୃଷ୍ଟା, ଏସବୁ ହେଇକରି ମଧ୍ୟ ନିନ୍ଦିତ, ଏହାର ଏମାନେ କେଉଁଠି ଆଉ କେଉଁଠି କୁହ, ପରମାତ୍ମା ଭଗବାନ ବୈକୁଣ୍ଠନାଥ, ପରମାତ୍ମା ବୈକୁଣ୍ଠନାଥ ତାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ହେଉଛନ୍ତି। ବୈକୁଣ୍ଠନାଥ ଯାହାଙ୍କର ଅଂଶୀ, ସେ ଅଂଶ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ପୂର୍ଣ୍ଣ ସ୍ୱରୂପ ଶ୍ରୀକୃଷ୍ଣଙ୍କର ପ୍ରତି ରୂଢ଼ ଭାବ। ରୂଢ଼ ଭାବ କହିଲେ ଭକ୍ତିରେ ମଧ୍ୟ ପରମ ମହାବିଳାସ ମହାଭାବଯୁକ୍ତା ବ୍ରଜଦେବୀଗଣ କଥାଏ। ଦେଖନ୍ତୁ, ଅତ୍ୟନ୍ତ ଅସମ୍ଭବ ସଂଯୋଗ ହୋଇ ସେଥିପାଇଁ କୁଅ ଶବ୍ଦ ବ୍ୟବହାର କରାଗଲା, ଦୁଇବାର କୁହାଗଲା, ସେଥିପାଇଁ କୁଅ ଦୁଇବାର କୁହାଗଲା ନା, କୁହେ ମା ସ୍ତ୍ରୀ ଓ ବନଚାରୀ ବ୍ୟଭିଚାର କୁଅ କୃଷ୍ଣେ କୁଅ, ଏଠାରେ ହେଇଗଲା ଗୋଟେ କ'ଣ ସାହିତ୍ୟିକ ଭାଷାରେ ଏଇଟା ଭୁଲ ହେଇଯିବ, ଗୋଟେ ଜିନିଷକୁ ଗୋଟେ ଶବ୍ଦକୁ ଦ୍ୱିତୀୟ ବ୍ୟବହାର କରାଗଲା, କିନ୍ତୁ ଏଠି ଏଇଟା ଭୁଲ ହେବନି, କାହିଁକି ନା ଇଏ ଅତିଶୟତା ଉକ୍ତ ହେଉଛି, କେଉଁଠି ସିଏ କେଉଁଠି ଇଏ, କୋ କୃଷ୍ଣ କୋ ବନଚାରୀ, କୁହ ହିମା ବନଚାରୀ ବ୍ୟଭିଚାର ଦୁଷ୍ଟା ସ୍ତ୍ରିଆ ସ୍ତ୍ରୀ ହୋ, କୁହ କୃଷ୍ଣ ପରମାତ୍ମା, ତେଣୁ ବ୍ରଜଦେବୀଗଣ କେଉଁଠି, ଏ ଅତ୍ୟନ୍ତ ଅସମ୍ଭବ ସଂଯୋଗ, ସେଥିପାଇଁ କୁହ ଦୁଇଥର ଲାଗିଛି, ଅହୋ ପୁଣି କୁହ ଦୁଇଥର ଲାଗିଲା, ପୁଣି ଅହୋ ଶବ୍ଦ ବ୍ୟବହାର କରାଗଲା, କେଉଁଠି ଲାଗିଲା ଓହୋ, କୃଷ୍ଣେ ପରମା ନନୁ ଈଶ୍ୱର ଅନୁଭୂତ ଅବିଶ୍ୱପି ସାକ୍ଷାତ ଶ୍ରେୟ ତନୋତି ଅବଧରା ଜୀବୋପଯୁକ୍ତ, ଅହୋ କାହିଁ ଅହୋ ନାହିଁ ତ, ଏଠି ଅଛି ନାହିଁ ତ, ନନୁ ଈଶ୍ୱର ଅନୁଭୂତ ଅବିଶ୍ୱପି ସାକ୍ଷାତ ଶ୍ରେୟ, ତାପରେ ଆସିବି କ'ଣ ମୋତେ ଯାହା ବି ହଉ, ଅହୋ ମାନେ ସେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଏଇଭଳି ଭାବରେ, ଏଇଭଳିଆ ଅହୋ ଅତି ଏ ଆଶ୍ଚର୍ଯ୍ୟରେ ସେ ଏଇ ଯେଉଁ ଏଇ ଶବ୍ଦ ବ୍ୟବହାର କରୁଛନ୍ତି, କୁହ କୁହ ଏବଂ ଆଉ ଗୋଟେ କ'ଣ, ଅହୋ ଅତି ଆଶ୍ଚର୍ଯ୍ୟ, ବିସ୍ମୟ ବିସ୍ମୟର ସହକାରେ ଏସବୁ କହୁଛନ୍ତି, ଏଇଟା ଅତି ଆଶ୍ଚର୍ଯ୍ୟ ହେଉଛନ୍ତି, ଇଏ ଗୋଟେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ତାଙ୍କ ପାଇଁ। କିଛି କ'ଣ ଚିନ୍ତା ଭାବନା କରିବା, କିଛି କ'ଣ ରହିକି ଚିନ୍ତା ଭାବନା କରି ଏଇଟା କହୁଛନ୍ତି, ଏଇଟା କେଉଁଠୁ ନୁହଁ ଯେ କେଉଁଠୁ ଲେଖା ହେଇଥିଲା ଆଣି ପଢ଼ିଦେଲେ, ହଁ ମନକୁ ମନ ସେ ଭାବିକରି ସବୁ କହିକି କହୁଛନ୍ତି, ସାଙ୍ଗେ ସାଙ୍ଗେ ସେଇଟା ରଚନା କରି କହୁଛନ୍ତି ଏଇଟା, ତେଣୁ କିଛି ସମୟ ରହିଲା ପଡ଼ିଲା, ସେ ଆଶ୍ଚର୍ଯ୍ୟ ହେଇଗଲେ ଏମାନେ କେଉଁଠି କୃଷ୍ଣ କେଉଁଠି, କିନ୍ତୁ ତାଙ୍କ ପ୍ରତି ଏତେ ରୂଢ଼ ଭାବ, କିନ୍ତୁ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି, ସେ ନିଜେ ରଚନା କରୁଛନ୍ତି ସେହି ସମୟରେ, ରଚନା କରି କହୁଛନ୍ତି, କିଛି କ'ଣ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା, ଚିନ୍ତା କଲେ ଆଶ୍ଚର୍ଯ୍ୟ ହେଇଗଲେ, ଏଭଳି ସେ ଅସମ୍ଭବ ଭଳି ଲାଗିଲା ତାଙ୍କୁ। ତେଣୁ ତତ୍ତ୍ୱ ଉପଲବ୍ଧି କରିକିରି ଏଇଟା କହୁଛନ୍ତି, ଅତି ଆଶ୍ଚର୍ଯ୍ୟ ନୁହେଁ ବୋଲିଆ ବୋଲି ଦେଉଛନ୍ତି, ଏଇଟା କିଛି ବଡ଼ ଆଶ୍ଚର୍ଯ୍ୟ ନୁହଁ, କାରଣ କୃଷ୍ଣଙ୍କର ଅବଧରାଜ ସିଏ ନିଜ ମନେ ମନେ ନିଶ୍ଚୟ କରିବା, ମନକୁ ପ୍ରବୋଧ ଏହା ବୋଲିଛନ୍ତି, ନିଜକୁ ମନକୁ ସେ ପ୍ରବୋଧ ଦେଉଛନ୍ତି, ପରମେଶ୍ୱର ଭଗବାନ ଭଜନକାରୀ ଜଣେ ଯେଉଁମାନେ ଭଗବାନଙ୍କର ଭଜନ କରିବେ, ଭଜନ ସିଦ୍ଧ ଗଣରେ ହଉ ନାହିଁ, ଯେଉଁମାନେ ଭଜନରେ ସିଦ୍ଧି ଲାଭ କରିଛନ୍ତି, ଯେମିତି ଆମର କିଏ ଭଜନରେ ସିଦ୍ଧି ଲାଭ କରିଛନ୍ତି, ଆମର ଗୌରବ ମୋହନ ପ୍ରଭୁ, ତାଙ୍କ କଥା କ'ଣ କହିବା, ଯେଉଁମାନେ ଭଜନ କରିଛି ଆମ ଭଳି ଭଜନକାରୀ ବ୍ୟକ୍ତିମାନଙ୍କ କଥା କହିବା, ପରମେଶ୍ୱର ଭଗବାନ ଯେଉଁମାନେ ଭଜନକାରୀ ଭଜନ ସିଦ୍ଧି ଲାଭ କରି ତାଙ୍କ କଥା କ'ଣ କହିବା, ବ୍ରଜଜନ ବ୍ରହ୍ମ ଜ୍ଞାନ ରହିତ ବ୍ୟକ୍ତିର ସାକ୍ଷାତ ମଙ୍ଗଳ ସଂସାର ମୁକ୍ତି ପୂର୍ବକ, ଯେଉଁମାନେ ବ୍ରହ୍ମଜ୍ଞାନ ଜାଣିଛନ୍ତି ସେମାନେ ସଂସାରରୁ ମୁକ୍ତି ହେଇଯାଉଛନ୍ତି, ନିଜ ପ୍ରେମର ସେ ଆସ୍ୱାଦନ ରୂପ ମଙ୍ଗଳ ସର୍ବମୁକ୍ତ ଗଣରେ ଦୁର୍ଲଭ ବସ୍ତୁ,
ଭଗବାନ ପ୍ରେମ ରସକୁ ଆସ୍ୱାଦନ କରୁଛନ୍ତି, ଏ କ'ଣ ସାଧାରଣ ବ୍ୟକ୍ତି, ଏଭଳି ମଙ୍ଗଳ ତାଙ୍କୁ ମିଳୁଛି। ମୁକ୍ତଗଣଙ୍କର ମଧ୍ୟ ଦୁର୍ଲଭ, ମୁକ୍ତାନାମପି ସିଦ୍ଧାନା ଗୋଟେ ଶ୍ଳୋକ ଅଛନ୍ତି, ମୁକ୍ତମାନେ ମଧ୍ୟ କ'ଣ ସେମାନେ ସବୁ ଶାନ୍ତ ନୁହନ୍ତି। ମୁକ୍ତାନାମପି ସିଦ୍ଧାନା ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟିସ୍ୱପି ମହାମୁନେ, ଏ ଷଷ୍ଠ ସ୍କନ୍ଧରେ ଏ କଥାଟି ଶ୍ଳୋକଟି କହିଛନ୍ତି ପରୀକ୍ଷିତ ମହାରାଜ। ଯେତେବେଳେ ଶୁଣିଲେ ବୃତ୍ରାସୁରକ ପ୍ରସଙ୍ଗ ଶୁଣିଲେ, ତେଣୁ ସୁଖଦେବ ସ୍ୱାମୀ ଆଶ୍ଚର୍ଯ୍ୟ ହେଇକି ଏଇ ଶ୍ଳୋକଟି କହିଛନ୍ତି ସିଏ। ମୁକ୍ତମାନଙ୍କ ଯେଉଁମାନେ ଜ୍ଞାନୀମାନେ, ଗୋଟି ଜ୍ଞାନୀ ମଧ୍ୟ ଜଣେ ହୁଏ ଏକ ଜଣ ମୁକ୍ତ, ସବୁ ଜ୍ଞାନୀମାନେ ମୁକ୍ତ ହେଇପାରନ୍ତି ନାହିଁ। ମୁକ୍ତାନାମ ଅପି ସିଦ୍ଧାନାମ, ତା ଉପରେ ହେଉଛନ୍ତି ସିଦ୍ଧ ଅଷ୍ଟାଙ୍ଗ ଯୋଗୀ, ସେମାନେ ସିଦ୍ଧି ସବୁ ପ୍ରାପ୍ତ ହେଇଛନ୍ତି, କିନ୍ତୁ ତା ଉପରେ ହେଉଛନ୍ତି ନାରାୟଣ ପରାୟଣ। କାହିଁକି ନା ସୁଦୁର୍ଲଭ, କୋଟି କୋଟି ଲୋକମାନଙ୍କ ଭିତରେ ସେ ଜଣେ ମିଳିବା, କୋଟି କୋଟି ଜ୍ଞାନୀମାନଙ୍କ ମଧ୍ୟରେ କୋଟି ଅନ୍ୟମାନଙ୍କ କଥା କ'ଣ କହିବା, କୋଟି କୋଟି ସିଦ୍ଧମାନଙ୍କ ଭିତରେ ଏଭଳି ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟି ସ୍ୱପି ମହାମୁନି, ଇଏ ହେଉଛି ବହୁତ ଉନ୍ନତ। ତାଙ୍କର କୌଣସି କ'ଣ ପ୍ରଶାନ୍ତ, କେହି ପ୍ରଶାନ୍ତ ରହିପାରିବେ ନାହିଁ, ସମସ୍ତେ ଅଶାନ୍ତ। ଚୈତନ୍ୟ ଚରିତ୍ରାମୃତ ମଧ୍ୟ କୁହାଯାଇଛି, ଭକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ। କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ, କୃଷ୍ଣ ଭକ୍ତଙ୍କର କୌଣସି କାମନା ନାହିଁ, ଅନ୍ୟମାନଙ୍କର କିଛି କାମନା ରହିଛି, ତେଣୁ ସେମାନେ ଶାନ୍ତ। ତେଣୁ ବ୍ରଜଜନ ବ୍ରହ୍ମଜ୍ଞାନ ରହିତ ନିଜ ପ୍ରେମର ଆସ୍ୱାଦନ ରୂପକ ଏସବୁ ଦୁର୍ଲଭ ବସ୍ତୁ ବିସ୍ତାର କରେ ଭଗବାନ ଦେଇପାରନ୍ତି, ସେଇଭଳି ଭଗବାନଙ୍କ ଏଭଳି ରହିଛି ଜଗଦରାଜ, ସିଏ ଶ୍ରେଷ୍ଠ ଔଷଧି ତାଙ୍କ ପାଖରେ ରହିଛି। ଯେମାନେ ଔଷଧ ଶ୍ରେଷ୍ଠ ଅମୃତ ପାନ କରିଲେ ତାହାର ସ୍ୱରୂପ ଅଜାଣା ବ୍ୟକ୍ତିର ମଧ୍ୟ ସର୍ବବ୍ୟାଧି ଉପଶମ କରେ, ସେ ଜାଣିନାହିଁ ଏଇଟା ଅମୃତ ବୋଲି ତାକୁ ଦିଆଯିବ, ଅମୃତ ଦିଆଯିବ ଯଦି ପାନ କରିବ, ସେ ଜାଣିନାହିଁ ଏଇଟା ଅମୃତ ବୋଲି। ଆମେ ତ କ'ଣ ଅମୃତ ଜାଣିନେ, ଆମେ ଖାଲି ଅମୃତ ଭଣ୍ଡାକୁ ଜାଣିଛୁ, କିନ୍ତୁ ଭଗବାନ କଥା ହେଉଛି ଅମୃତ, ଭଗବାନ କଥା ହେଉଛି ଅମୃତ। ତବ କଥା ମୃତ ତପ୍ତ ଜୀବନ କବି ବିରିଡ଼ିତ କର୍ମ ସାପହଂ ଶ୍ରବଣ ମଙ୍ଗଳ ଶ୍ରୀମଦ୍ୱାତ ଭୁବି ଗୃଣନ୍ତି ତେ ଭୂରିଦାଜନା। ତେଣୁ ଭଗବାନଙ୍କ କଥା ହେଉଛି ଅମୃତ। ମୁଁ ପିଲା ମୋତେ କାହିଁ ହସ ଲାଗିଲା, ମୁଁ ଆଗରୁ ଯେତେବେଳେ ଶୁଣୁଥିଲି ଏ କଥାଟି ସବୁବେଳେ ପାଠ କରାଯାଏ, ମୁଁ ଭାବୁଥିଲି କ'ଣ ଏ ଜିନିଷଟା, କ'ଣ ଏ ଜିନିଷଟା, ଆଉ ବୋଲୁଛେ ନା ଜଗନ୍ନାଥ ଦାସ ବୋଲୁଥିଲେ ସବୁ, କ'ଣ କ'ଣ ସେଇଟା କ'ଣ ଆରମ୍ଭ ହେଉଛି, ପଦୁ ପଦୁ ଗଳୁଛି ମକରନ୍ଦ, କ'ଣ ଆରମ୍ଭଟା କ'ଣ, ନା ନା ସେଇଟା ନୁହଁ, ଆମର ଅଲଗା, ଆମେ କହୁଛୁ ଯେଉଁ ପରମାନନ୍ଦ ମାଧବ, ପରମାନନ୍ଦ ହେ ମାଧବ ପଦୁ ଗଳୁଛି ମକର, କ'ଣ ଇଏ ମକରନ୍ଦ, କ'ଣ ଇଏ ମକରନ୍ଦ, ଇଏ ମକରନ୍ଦ ହେଉଛି ଭଗବାନ କଥା ଅମୃତ ମକରନ୍ଦ, ସେଇଟା ହେଉଛି ପାନ କରିବେ ସେମାନେ ଜାଣିବେ ନା ଆଉ। ତଥାପି ଯେଉଁମାନେ ମକରନ୍ଦ ଅମୃତ ଆସ୍ୱାଦ ନ କରିପାରିଲେ ମଧ୍ୟ ଯଦି ସବୁଦିନ ଶୁଣିବେ ତାହେଲେ ଗୋଟେ ସମୟ ଆସିବ ସେମାନେ ସେଟାକୁ ରସଟାକୁ ଆସ୍ୱାଦନ କରିବେ, ସେ ତ ବିଲକୁଲ ଶୁଣିବେନି ଆଉ କ'ଣ ରସ ପାଇବେ କେଉଁଠୁ। ତେଣୁ ଏହିଭଳି ଭାବରେ ବ୍ରଜଦେବୀ ଗଣ ଭକ୍ତି ସିଦ୍ଧ ତାହା ତ ଆଭାର ନିତ୍ୟ ସିଦ୍ଧ, ଶିରୋମଣି ଗଣର ଶିରୋମଣି ଗଣ ଶ୍ରୀକୃଷ୍ଣର ସ୍ୱରୂପ ରୂପଗଣ ଐଶ୍ୱର୍ଯ୍ୟ ବିଷୟ ମହାଜ୍ଞାନୀ ଶ୍ରୀକୃଷ୍ଣ ପରିଚର୍ଯ୍ୟା ଉପକରଣ ରୂପେ ନିଜ ବୁଦ୍ଧି ଇନ୍ଦ୍ରିୟ ସର୍ବଶରୀର ଯୌବନ ଅଳଙ୍କାର ପରିଚ୍ଛେଦ ସମୂହ ଉତ୍ସର୍ଗ କରିଆଛନ୍ତି, ସବୁକିଛି ତ୍ୟାଗ କରିଦେଇଛନ୍ତି କୃଷ୍ଣଙ୍କ ପାଇଁ। ଏନେ ଏତେ ଉନ୍ନତ ସ୍ଥିତିରେ ସେମାନେ ରହିଛନ୍ତି, ନାରଦାଦି ସର୍ବଭକ୍ତ ଦୁର୍ଲଭ ଅଧିରୂଢ଼ ମହାଭାବ ବିସ୍ତାର କରିଆଛନ୍ତି। ନାରଦଙ୍କ ପାଖରେ ମଧ୍ୟ ନାହିଁ ମହାଭାବ ସ୍ତର ନାହିଁ, ଏମାନେ ଗୋପୀମାନେ ସେ ସ୍ତରକୁ ଯାଇଛନ୍ତି, ନାରଦମାନଙ୍କ ପାଇଁ ନାରଦ ପାଇଁ ମଧ୍ୟ ସେଇଟା ଅସମ୍ଭବ। ତେଣୁ ଭଗବାନ ଯେତେବେଳେ ଦେଖିଥିଲେ ଜଗନ୍ନାଥ ରୂପ, ପ୍ରାର୍ଥନା କଲେ ପ୍ରଭୁ ଏହି ରୂପ ପୂଜିତ ହୁଅନ୍ତୁ, ଏ ହେଉଛି ମହାଭାବ ରୂପ, କୃଷ୍ଣଙ୍କର ମହାଭାବ ପ୍ରକାଶ। ଅଧିରୂଢ଼ ମହାଭାବର ଲକ୍ଷଣ ଉଜ୍ଜଳ ନିର୍ମଳରେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ୟଭିଚାର ଦୁଷ୍ଟ ଯେଉଁ କୁହାଗଲା,
ଏଇଠି ତାହାର ଅର୍ଥ କ'ଣ? ବ୍ୟଭିଚାର, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ କଥା କହିଛନ୍ତି, ବ୍ୟଭିଚାର ଦୁଷ୍ଟା ଅର୍ଥ କ'ଣ? ସ୍ତ୍ରୀଗଣ ତ୍ରିବିଧ ହେତୁ ବ୍ୟଭିଚାର ତ୍ରିବିଧ, ତିନି ପ୍ରକାର ସ୍ତ୍ରୀ ଲୋକମାନେ ଅଛନ୍ତି ବ୍ୟଭିଚାରୀ, କ'ଣ କ'ଣ? ସିଏ ନା ପତି ଓ ଉପପତିକେ ରମଣ କରାଏ, ଏଇ ଏକ ପ୍ରକାର ଇଏ ଲୋକେ ଓ ଶାସ୍ତ୍ରରେ ନିନ୍ଦିତ ହୁଏ, ଯେ ପତିକି ଭଲ ପାଏ ଉପପତିକି ମଧ୍ୟ ଭଲ ପାଏ, ପତି ରହିଛି ପୁଣି ଉପପତି ରହିଛି, ସେମାନେ ସବୁ ନିନ୍ଦିତ ହୁଅନ୍ତି, ଇଏ ହେଉଛି ବ୍ୟଭିଚାରୀ, ଇଏ ନମ୍ବର ୱାନ୍। ଦୁଇରେ କିଏ ପତିକେ ତ୍ୟାଗ କରିବା ଉପପତିକେ କ୍ରୀଡ଼ା କରାଏ, ଏ ଦ୍ୱିତୀୟ, ପତିକି ପଚାରିବ ନାହିଁ ଉପପତି ସହିତ ଖେଳୁଥିବ, ଇଏ ହେଉଛି ତୃତୀୟ ଅସତୀ ବ୍ୟଭିଚାରୀ, ଇଏ ମଧ୍ୟ ନିନ୍ଦିତ ହୁଏ। ତୃତୀୟ କିଏ ହେଲୋ, କିନ୍ତୁ ଏ ଯଦିଓ ଲୋକ ଆଉ ଶାସ୍ତ୍ର ଦ୍ୱାରା ନିନ୍ଦିତ ହେଲେ ମଧ୍ୟ ଏଇଟା କ'ଣ ହେଉଛି, ଏକ ପୁରୁଷ ମାତ୍ରକେ ପ୍ରୀତିଦାନ କରେ ବୋଲିଆ ରସଶାସ୍ତ୍ରରେ ପ୍ରଶଂସିତ। ଲୋକମାନେ ନିନ୍ଦା କରନ୍ତି, ଶାସ୍ତ୍ର ନିନ୍ଦା କଲେ ମଧ୍ୟ ଏମାନଙ୍କୁ, ଯେଉଁମାନେ ନିଜ ସ୍ୱାମୀଙ୍କୁ ଛାଡ଼ିକି ଅନ୍ୟ ପର ପୁରୁଷ ସହିତ ରତିକ୍ରୀଡ଼ା କରନ୍ତି, ସେମାନେ କ'ଣ ଲୋକ ଦ୍ୱାରା ନିନ୍ଦିତ, ଶାସ୍ତ୍ରରେ ନିନ୍ଦିତ ହେଲେ ମଧ୍ୟ କିନ୍ତୁ ରସଶାସ୍ତ୍ରରେ ପ୍ରଶଂସିତ ହୁଅନ୍ତି। ରସ କାରଣ ସେ ଜଣକୁ ଭଲ ପାଉଛି ନା, ନିଜ ସ୍ୱାମୀକୁ ନହେଲେ ମଧ୍ୟ ଅନ୍ୟ ଜଣକୁ ଭଲ ପାଉଛି, ଭଲ ପାଇବାଟା ଏତେ ସହଜ ଜିନିଷ ନୁହଁ, ତେଣୁ ରସଶାସ୍ତ୍ରରେ ସେମାନେ ପ୍ରଶଂସିତ ହୁଅନ୍ତି। ଉଜ୍ଜଳ ନୀଳମଣିରେ ବର୍ଣ୍ଣନା କରାଯାଇଛି, ରସଶାସ୍ତ୍ର ସିଏ ଉଜ୍ଜଳ ନୀଳମଣି। ନିଜ ପତିକେ ତ୍ୟାଗ କରିବା ଉପପତି ବୁଦ୍ଧିତେ ଭଗବାନ କି ଆନନ୍ଦ ଦାନ କରା, ଏ ତୃତୀୟ, ଇଏ ହେଉଛି ବିଚାର ଏଇ ଦୃଷ୍ଟିରୁ। ନିଜ ପତିକୁ ତ୍ୟାଗ କଲେ କିନ୍ତୁ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ଏହାର ଅନଭିଜ୍ଞ ଲୋକ କର୍ତ୍ତୃକ ନିନ୍ଦିତ ହେଲେ, ଯେଉଁମାନେ ଜାଣିନାହାନ୍ତି ସବୁ ଭଗବାନ ବିଷୟ ଜାଣିନାହାନ୍ତି, ଶାସ୍ତ୍ର ଜାଣିନାହାନ୍ତି, କିଛି ଜାଣିନାହାନ୍ତି, ସେମାନେ କହିବେ, ନିନ୍ଦା କରିବେ ତାଙ୍କୁ, ଗୋପୀମାନଙ୍କୁ ନିନ୍ଦା ସେମାନେ କରିବେ, କିନ୍ତୁ ଶାସ୍ତ୍ରରେ ପୂଜନୀୟ ହେବେ, ସେ ପୂଜିତ ହେବେ, ସେ ଶାସ୍ତ୍ର ତାଙ୍କୁ ପୂଜା କରିବେ, ଯେଉଁମାନେ ଭଗବାନ ଭକ୍ତ ଶାସ୍ତ୍ର ଯେଉଁମାନେ ଜାଣନ୍ତି ସେମାନେ ତାଙ୍କୁ ପୂଜା କରିବେ, ଯେମିତି ଆମେ ପୂଜା କରୁଛନ୍ତି, କିଏ ଇଏ ଯେଉଁ ରହିଛନ୍ତି ଉଦ୍ଧବ ପୂଜା କରୁଛନ୍ତି ତାଙ୍କୁ, ତାଙ୍କୁ ବନ୍ଦନା କରିବେ, ତ ପ୍ରଣାମ କରିବେ, ତ ପାଦଧୂଳି କାମନା କରିବେ। ଯଦିଓ ଏହାର ବ୍ୟଭିଚାରୀ ନୁହେଁ, ତଥାପି ବ୍ୟଭିଚାରୀର ସମାନ ଧର୍ମ ଥାକାର ବ୍ୟଭିଚାରୀ ବୋଲେ, ଇଏ କ'ଣ ବ୍ୟଭିଚାରୀ? ଆମର ଶିଶୁମନ୍ଦ ରାଧାମନ୍ଦ ସେମାନେ କହୁଥିଲେ, ଇଏ ଜଣେ ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ଆମେ ବ୍ୟଭିଚାରୀ, ସିଏ ବ୍ୟଭିଚାରୀ ନୁହନ୍ତି, ଆମେ ବ୍ୟଭିଚାରୀ, ସେମାନେ ଅବ୍ୟଭିଚାରୀ, ଭଗବାନଙ୍କୁ ଭଲ ପାଉଛନ୍ତି। ଆଠରୁ ବଡ଼ କଥା ଅଛି କିଛି, ବହୁତ ଆଗ ଟୀକା ରହିଛି, ଏ ସବୁଠାରୁ ବଡ଼ ଜିନିଷ, କିନ୍ତୁ ଆମର ସମୟ ନାହିଁ। 68 ଏଇଟା 68 ଶ୍ଲୋକଟି, 68 ଶ୍ଲୋକରେ ବିଶ୍ୱନାଥ ଦେବୀ କହିଲେ, ଜୀବ ଗୋସ୍ୱାମୀ କହିଛନ୍ତି ବ୍ୟାକରଣରେ, ବ୍ୟାକରଣ ଅନୁସାରେ ଦେଖିବାକୁ ହେଲେ, ଯେ ନାମ ଧେୟ ଶ୍ରବଣାନ ଭକ୍ତାହମ, ବ୍ୟାକରଣର ଅନୁସାରେ ସେ ଗୋଟେ ବୁଝେଇ ଦେଇଛନ୍ତି। ଜୀବ ଗୋସ୍ୱାମୀ ବର୍ଣ୍ଣ ରଚନା କରିଛନ୍ତି କ'ଣ, ହରିନାମୃତ ବ୍ୟାକରଣ, ହରିନାମୃତ ବ୍ୟାକରଣକୁ ଆମର ଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହୁଥିଲେ। ଏହାର ଅର୍ଥ ହେଉଛି କ'ଣ ନା, ସିଏ ବ୍ୟଭିଚାରୀ ନୁହନ୍ତି ଆମେ ବ୍ୟଭିଚାରୀ, ଏଇଭଳି ଭାବେ ବ୍ୟାକରଣରେ ଗୋଟେ ଶବ୍ଦ ଅଛି, ସେ କହୁଥିଲେ ସେଇଟା ବ୍ୟାକରଣରେ, ସେଇଟା ଅର୍ଥ ଅର୍ଥ ଏହାର ଅର୍ଥ ହେଉଛି ମୁଁ ବ୍ୟଭିଚାରୀ, ନିଜକୁ ଭାବୁଛନ୍ତି ସେ ବ୍ୟଭିଚାରୀ ବୋଲି। ଗୋପୀମାନେ ବ୍ୟଭିଚାରୀ, ଗୋପୀମାନେ ପରମ ପୂଜିତା ବ୍ୟକ୍ତି ସେମାନେ ସବୁ। ସନାତନ ଗୋସ୍ୱାମୀ ମଧ୍ୟ କହୁଛନ୍ତି, ଅହୋ ମମ ଅଯୋଗ୍ୟସ୍ୟା ବି ଯାହା ବି ସଙ୍ଗମ କେବଳ ଶ୍ରୀ ଭଗବତ କୃପା ବିଶେଷେଣୈବ ସଂସିଦ୍ଧମ ଇତି ଆଶେ ନାହ। ଉଦ୍ଧବଙ୍କର ମନର ଭାବ ହେଉଛି ଏଇଭଳି ଭାବରେ, ମମ ଅଯୋଗ୍ୟ, ମୁଁ ଅଯୋଗ୍ୟ ଏସବୁ ଜିନିଷ ଜାଣିବା, ଆଗରୁ ଜାଣିନଥିଲେ ସିଏ, ଆଜି ତାଙ୍କର ଯୋଗ୍ୟତା ହେଲା, ଯୋଗ୍ୟତା ନଥିଲା ତାଙ୍କର, କିନ୍ତୁ ତାଙ୍କର ସେ ସଙ୍ଗ କଲେ କେବଳ ଶ୍ରୀ ଭଗବତ କୃପା ବିଶେଷେଣୈବ, ଭଗବାନ ଯଦି ତାଙ୍କୁ ପଠେଇ ନଥାନ୍ତେ ଏସବୁ ସେ ଜାଣିନଥାନ୍ତେ, ଆମେ ମଧ୍ୟ ଜାଣିନଥାନ୍ତେ। ଏବଂ ସଂସିଦ୍ଧି ଇତି, ଏ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେଲେ, ଭଗବତ ଗୀତାରେ ଭଗବାନ କହୁଛନ୍ତି ସଂସିଦ୍ଧି କେଉଁଟା, ମହାମୁପେତ୍ୟେ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତମ ନା ପ୍ରମତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା, ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା ଭଗବାନ ପ୍ରାପ୍ତ ହେବା। ଆଜି ଉଦ୍ଧବ ନିଜକୁ ସେହିଭଳି ଭାବରେ ମନେ କରୁଛନ୍ତି, ସଂସିଦ୍ଧି ଶ୍ରେଷ୍ଠ ସିଦ୍ଧି ସେ ପ୍ରାପ୍ତ ହେଲେ, ତେଣୁ ଇଏ ଏହି ଆଶ୍ଚର୍ଯ୍ୟ ହେଉଛି ବନଚାରୀ, ଏ ବନଚାରୀ ନୁହେଁ ଅବନଚାରୀ, ହଁ ବନଚାରୀ ମଧ୍ୟ ହେଲେ ମଧ୍ୟ କ'ଣ, ଅବନଚାରୀ ଅର୍ଥ ହେଉଛି ବିଷ୍ଣୁ ଭଗବାନଙ୍କର ସହିତ ସେ କ'ଣ କ୍ରୀଡ଼ା କରୁଛନ୍ତି ବା ଚାରଣ କରୁଛନ୍ତି ଭଗବାନଙ୍କ ସହିତ, ବନଚାରୀ ବା ଅବନଚାରୀ, ଅବନ ମାନେ ବିଷ୍ଣୁ, ବିଷ୍ଣୁଙ୍କ ସହିତ ଭଗବାନ ବିଷ୍ଣୁ କୃଷ୍ଣଙ୍କ ସହିତ ସେ ଲୀଳା କରୁଛନ୍ତି, ବିଷ୍ଣୁ ମାନେ ବିଷ୍ଣୁ, ଅବନ ହେଉଛି ବିଷ୍ଣୁ,
ଭଗବାନ ସୁଦ୍ଧା ହଁ କେତେ କଥା ରହିଛି, ଗୋଟିଏ ଅର୍ଥରେ କେତେ କ'ଣ ରହିଛି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ହଁ ବ୍ୟଭିଚାରି ଦୁଷ୍ଟା ଆୟମ ଅର୍ଥ କ'ଣ, ସନାତନ ଗୋସ୍ୱାମୀ କହୁଛନ୍ତି କୋଚ ମାଦୃଶା ବ୍ୟଭିଚାରୀ ଦୁଷ୍ଟା, ମୋ ଭଳି ବ୍ୟଭିଚାରୀ, ମୁଁ ଜଣେ ବ୍ୟଭିଚାରୀ, କୃଷ୍ଣଙ୍କୁ ମୁଁ ଏତେ ଭଲ ପାଇପାରୁନାହିଁ, ସେ ଯେଉଁଭଳି ଭାବରେ ଭଲ ପାଉଛନ୍ତି ମୁଁ ସବୁ ତ୍ୟାଗ, ସେ ସବୁ ତ୍ୟାଗ କରି ଭଗବାନ ଭଲ ପାଇଛନ୍ତି, ଆମେ ମା ପିଲା ଛୁଆ ସ୍ୱାଇ ବନ୍ଧୁ ସବୁ ସେଥିରେ ରହିକି ବ୍ୟଭିଚାରୀ ଆମେ, ଇଏ ହେଉଛନ୍ତି ଅବ୍ୟଭିଚାରୀ ଗୋପୀମାନେ, ମୁଁ ହେଉଛି ବ୍ୟଭିଚାରୀ, ଏଇଭଳି ଭାବରେ ଭାବ ହେଉଛି ତାଙ୍କର ଉଦ୍ଧବଙ୍କର ସନାତନ ଗୋସ୍ୱାମୀ ଅୟମ ଅର୍ଥ କୋଚ ମାଦୃଶା ବ୍ୟଭିଚାରୀ ଦୁଷ୍ଟା ସତ୍କର୍ମଣ ଅନ୍ୟ ଅନ୍ୟଥାତ୍ୱଂ ସତ୍କର୍ମଣି, ସବୁ ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି ନା ପରିବାର ଏସବୁ ସବୁ ରହିଛି, ପରମ ବିସ୍ମିତ ରୋମାଞ୍ଚ ସ୍ୱାଭିନୟ ମା ରୋମାଞ୍ଚିତ ହେଇକି ଅଭିନୟ କରି କହୁଛନ୍ତି, ଗୀତ ବୋଲୁଛନ୍ତି ଖାଲି ସେମିତି କହୁନାହାନ୍ତି, ଅଭିନୟ କରି ବୋଲୁଛନ୍ତି, କୋଚ ଅଭିନୟ କରି କହୁଛନ୍ତି ସେ ସନାତନ ଗୋସ୍ୱାମୀ ଦେଖିପାରୁଛନ୍ତି ଜାଣିପାରୁଛନ୍ତି, ରୂଢ଼ ଭାବ କହିଲେ ମହାଭାବ, ଅଗଧରାଜ ଅଗଧରାଜ କହିଲେ ଉପଯୁକ୍ତ, ଉପସମୀପ୍ୟେନ ଆଗ୍ରହଣ ମାତ୍ରେଣ ସ୍ପର୍ଶ ମାତ୍ରେଣ ବା ଅଜ୍ଞାନେନ ଅପି ଗୃହୀତ, ଅଗଧରାଜ ଅର୍ଥ ହେଉଛି କ'ଣ ନା ଅଗଧରାଜ ଏଭଳି ଗୋଟେ ବସ୍ତୁ, ଏଭଳି ଔଷଧ, ଶ୍ରେଷ୍ଠ ଔଷଧ କ'ଣ ନା ଉପ ତା ପାଖକୁ ଗଲେ ତମ ରୋଗ ଭଲ ହେଇଯିବ, ତାକୁ ସେବନ କଲେ ତ ଅଲଗା କଥା, ଇଏ ଶ୍ରେଷ୍ଠ ଔଷଧଟି କ'ଣ ସାମାନ୍ୟ ଔଷଧ ଅଗଧରାଜ, ଉପ କହିଲେ ସ୍ୱାମୀପ୍ୟେନ ଉପଯୁକ୍ତ କୁହାଗଲା ନା, ଅଗଧରାଜ ଉପଯୁକ୍ତ ଇବ ଉପଯୁକ୍ତ କୁହାଗଲା ନା, ଅଗଧରାଜ ଇବ ଉପଯୁକ୍ତ, ଉପ ତାକୁ ମଧ୍ୟ ସନ୍ଧି ବିଚ୍ଛେଦ କରିଦେଲେ କ'ଣ ହେବ, ଉପଯୁକ୍ତ ପାଖାପାଖି ଗଲେ ମଧ୍ୟ ତୁମେ ଆଉ ଯେଉଁମାନେ ସେବନ କରି ତାଙ୍କ କଥା କ'ଣ କହିବା, ଅଗଧରାଜ ଏଠି ବସିଛନ୍ତି ଆମର ଗୌରମନ୍ତ୍ର ଅଗଧରାଜ, ତାଙ୍କ ପାଖ ପାଖ ପଶିଗଲେ ତମେ ସବୁ ରୋଗ ଭଲ ହେଇଯିବ, ଆଉ ତାଙ୍କ ସହିତ ମିଶିବ, ତାଙ୍କ ସହିତ କଥା ହେବ, ତାଙ୍କ ସହିତ ତାକୁ ସେବା କରିବ, ଆଉ କ'ଣ କହିବା, ଅଗଧରାଜ ଆଗ୍ରହଣ ମାତ୍ରେଣ କେବଳ ଶୁଙ୍ଘିଦେଲା ମାନେ ତାଙ୍କର ରୋଗ ଭଲ ହେଇଯିବ, ଆମର ରହିଛି ନା ଗଦ ଦିଅନ୍ତି ଯେଉଁମାନଙ୍କର ସପ ସାପ କାମୁଡ଼ୁଛି ସେ ଗଦକୁ ଶୁଙ୍ଘାନ୍ତି ତାଙ୍କୁ, ସେ କ'ଣ ଖାଇପାରନ୍ତି ନା କ'ଣ, ସେ ଭାବନ୍ତୁ ଶୁଙ୍ଘେଇବେ, ଶୁଙ୍ଘିଲା ମାନେ ତାଙ୍କର ରୋଗ ଭଲ ହେଇଯିବ, ବିଷ ଚାଲିଯିବ, ସାପର ବିଷ ଚାଲିଯିବ, ସ୍ପର୍ଶ ମାତ୍ରେ ନେବା ଆଉ ଯେ ସ୍ପର୍ଶ କରିଦେବ ଖାଲି ଅଗଧରାଜ ଖାଲି ସ୍ପର୍ଶ କରିଦେବ, ସ୍ପର୍ଶ କରିଦେଲେ ତମ ରୋଗ ଭଲ ହେଇଯିବ, ଏଭଳି ଅଗଧରାଜ ଶ୍ରେଷ୍ଠ ଔଷଧ ଇଏ ଅଗଧରାଜ ବା ଅଜ୍ଞାନୀ ନା ବି ତମେ ଜାଣିନ ଇଏ ଶ୍ରେଷ୍ଠ ଔଷଧ, ହଁ ତାକୁ ଯଦି ସେବନ କଲେ ତାହେଲେ ତମ ରୋଗ ଭଲ ହେଇଯିବ, ଏଇଭଳି ଭାବରେ ଭଗବାନ ସିଏ ଯେନ ତେନ ପ୍ରକାର ନା ମନ କୃଷ୍ଣ ନିବେଶ ଯେକୌଣସି ଉପାୟ ହେବ ନା କାହିଁକି ମନକୁ ଭଗବାନ ପାଖରେ ଲଗେଇବାକୁ ପଡ଼ିବ, ତେଣୁ ଏ ଶ୍ଳୋକ ହଁ ମୁଁ ତୁମକୁ ପଠେଇ, ତୁମେ ମୋର ଆମର ଇଏରେ ଅଛ ବୁର୍ଲା ଇନ୍ଭେଣ୍ଟରେ ତୁମର ଅଛି ତୁମ ନା ବୁର୍ଲା ଇନ୍ଭେଣ୍ଟ ଯେଉଁ ରହିଛି ବୁର୍ଲା ଇନ୍ଭେଣ୍ଟ ଗୋଟେ ହ୍ୱାଟ୍ସଆପ୍ ରହିଛି ଅଛି ଯେ ମୁଁ ଏଇଟାକୁ ତୁମକୁ ପଠେଇ ଦେଉଥିବି, ଏଇଟା ପଠେଇଥିଲେ ତୁମର ଟିକେ ଇଏ କରିବା ଦରକାର ନାହିଁ, ଫଟୋ ନେବା ଦରକାର ନାହିଁ, ତୁମେ ଆସିବ ତୁମ ଇଏରେ ହ୍ୱାଟ୍ସଆପ୍ରେ ଆସିଯିବ, ଏଇଟା ସମସ୍ତେ ପଢ଼ିବା, ଏଇଟା ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ହଁ ଅଭିନୟ କରି କହୁଛନ୍ତି ବହୁତ ଉଚ୍ଚ ସ୍ତରରେ ବହୁତ ସ୍ୱାଗତଗତ ହେଇ ବିସ୍ମୟ ହେଇକରି କହୁଛନ୍ତି, ଏ ଶ୍ଳୋକଟି କେତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ହଁ କେଉଁଠି ଅଛି ଦେଖ ଆଣିଲେ କୁଏମା ସ୍ତ୍ରୀୟ ମନଚରୀ ବ୍ୟଭିଚାର ଦୁଷ୍ଟା କୃଷ୍ଣ କୋଚୈ ସ ପରମାତ୍ମ ନିରୂଢ଼ ଭାବ ନନୁଈଶ୍ୱର ଅନୁଭଜତୋ ଅଭିଦୁଷୋପି ସାକ୍ଷାତ ଶ୍ରେୟ ତନୋତି ଅଗଧରାଜ ଇବ ଉପଯୁକ୍ତ, ହଁ ମୁଁ ଏଥରକୁ ପଠେଇବି, ଆଉ ଯେଉଁ ତିନି ତିନି ଶ୍ଳୋକ ରହିଲା ମୁଁ ସମସ୍ତେ ପଠେଇ ଦେଉଥିବି, ସମସ୍ତେ ରଖିକି ପଢ଼ିବ ଏଇଠୁ ଏଇଠି, ହଁ ତେଣୁ ଏଇଭଳି ଭାବରେ ବିସ୍ମୟ ହେଇକରି ଅଭିନୟ ସହକାରେ ଏଇଭଳି ଭାବରେ ସବୁ ଗାନ କରୁଛନ୍ତି ଗୋପୀମାନଙ୍କର ମହାତ୍ମ୍ୟ, ପାଞ୍ଚଟି ଶ୍ଳୋକରେ ଗାନ କରାଯିବ, ଆଜି ଏଇଟା ଦ୍ୱିତୀୟ ଶ୍ଳୋକ, ହଁ କାଲି ତୃତୀୟ ଶ୍ଳୋକ ପଢ଼ିବା, ମୁଁ ସବୁ ପଠେଇଦେବି ତୁମକୁ ଇଏରେ ହ୍ୱାଟ୍ସଆପ୍ରେ ପଠେଇଦେବି, ତୁମେ ସେଇଟା ପଢ଼ିବ, ହଁ ଖାଲି ପାଠ କରିଦେଲେ ଇଏ ଅଗଧରାଜ ପରା, ଅଗଧରାଜ ତୁମେ ପଢ଼ିଦେଲେ ମଧ୍ୟ ତୁମର ରୋଗ ଭଲ ହେଇଯିବ, ଆମେ ଶୁଣିଛ ନା ଭାଗବତରେ ଶ୍ଳୋକଟି ଅଛନ୍ତି, ହଁ ଆମେ କହିଥିଲୁ ସେ କଥା ଦ୍ୱାଦଶ ସ୍କନ୍ଧରେ ଅଛନ୍ତି ସେ ଶ୍ଳୋକଟି, ଇଏ ଗୋଟେ ଶ୍ଳୋକ ତ ପଢ଼ିଦେଲେ ତ ବଡ଼ କଥା, ଶ୍ଳୋକର ଅଧା ଅଧାର ଅଧା ଅଧାର 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 ଅଧା ଯଦି ପଢ଼ିଦେବ ତାହେଲେ ସେ କ'ଣ ପୁନାତି ସେ ପବିତ୍ର ହେଇଯିବ, ସେ ଶ୍ଳୋକ ଖାଲି ପଢ଼ିଦେଲେ ଜଣେ ପବିତ୍ର ହେଇଯିବ,
ଆଉ ଅର୍ଥ ବୁଝିଲେ, ତାକୁ ଆସ୍ୱାଦନ କଲେ, ତା କଥା କ'ଣ କହିବା? ଅଗଦରାଜ, ଇଏ ମଧ୍ୟ ଭାଗବତମ ହେଉଛି ଅଗଦରାଜ, ଅଗଦରାଜ ଆମେ ଏଇସବୁ ବହୁତ ସ୍ଥାନରେ ଅଛି, ଅଗଦରାଜ ବୋଲି କୁହାଯାଇଛି ଭାଗବତ ହେଉଛି। ତେଣୁ ଆମକୁ ସୌଭାଗ୍ୟ ମିଳିଲା ଏ ଅଗଦରାଜ ବିଷୟରେ କହିଲେ, ଆମେ ମଧ୍ୟ ସେଥିରେ ଆମର ରୋଗ ମଧ୍ୟ ଭଲ ସବୁ ରୋଗ ଥିଲା। ଅଗଦରାଜ ଜୟ ଶ୍ରୀମଦ ଭାଗବତମ କି।